ॐ नमो भगवते वासुदेवाय श्रीमद्भागवतम दशम स्कंद सप्तम अध्याय श्लोक 9 उचुरभ्य विषा रुचु उचुरभ्यवसितमतीन् गोपान् गोपीश्चबालकः गोपान् गोपीश्चबालकः रुदतानेन पादेन रुदतानेन पादेन क्षिप्तमेतन्न संशयः उचुरभ्यवसितमतीन् गोपान् गोपीश्चबालकः रुदतानेन पादेन क्षिप्तमेतन्न संशयः ऊचुरभ्यवसितमतीन् 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 गोपान् गोपीश्चबालकः रुदतानेन पादेन क्षिप्तमेतन्न संशयः शब्दान्वाद ऊचुः कहिले अव्यवसितमतीन् वर्तमान परिस्थिति रे जेमानकर मति भ्रष्ट होइतिला गोपान गोपाल मानकर गोपी च एवं गोपी मानकर बालक बालकगण रुदता अनेन शिशुटि रोदन करिवार को आरंभ करिया मात्रे पादेन एक पाद द्वारा क्षिप्तम एतत् यही शकटटि को ऊपर को निक्षेप करछि न संशय से विषय कौन सी संदेह नहीं भावार्थ श्री प्रभुपाद महाराज कहते जे आम शुणीचु प्रेतात्मा मनुष्य को ग्रास करे प्रेतात्मा स्थूल भौतिक देह नेतु से मैंने स्थूल भौतिक देह आश्रय अन्वेषण करी ग्रास करती शकटासुर थिला एक प्रेतात्मा जे शकटटी को आश्रय करूला और कृष्णकर अनुष्ठ करने सुजोग को अपेक्षा कर कृष्ण जिते क्षुद्र एवं अत्यंत कोमल पद आघात शगड़ी विध्वस्त कले से श्री प्रतात्मा भूपतित है तार आश्रय भग्न है यही कथा पूर्व वर्णित होती कृष्ण पक्ष में ता संभव कारण से पूर्ण शक्तिमान अटंती से विषय ब्रह्मसंहित 5:32 प्रतिपादित होती अंगा निजस्व सकले द्रियवृत्ति मंदी पश्यन्ति पान्ति कलयन्ति चिरं जगन्ति आनन्दचिन्मय सदु जलविग्रहस्य गोविन्दमादिपुरुषं तमं भजामि कृष्णक शरीर सच्चिदानन्दमय वा आनन्दचिन्मय रसविग्रह अटे अर्थात तांकर आनन्दचिन्मय शरीर जेकोणसी अंग अन्य जेकोणसी अंगर कार्य संपादन करिपारे भगवानकर शक्ति एपरि अचिन्त्य अटे भगवानको एही शक्ति संग्रह करिबाकु हे नाही तांकर एही शक्ति तांकटरे स्वतः विद्यमान ତେଣୁ ଶ୍ରୀକୃଷ୍ଣଙ୍କ କ୍ଷୁଦ୍ର ପଦର ଆଘାତରେ ତାଙ୍କର ସମସ୍ତ ଉଦ୍ଦେଶ୍ୟ ସାଧିତ ହୋଇଥିଲା। ଶକଟଟି ଯେତେବେଳେ ଭଗ୍ନ ହେଲା ସେତେବେଳେ ଏକ ସାଧାରଣ ଶିଶୁ ନାନା ଭାବରେ ଆହତ ହୋଇଥାନ୍ତି, କିନ୍ତୁ ଶ୍ରୀକୃଷ୍ଣ ଯେହେତୁ ପରମେଶ୍ୱର ଭଗବାନ ତେଣୁ ସେ ଶଗଡ଼ଟିକୁ ବିଧ୍ୱସ୍ତ କରିବାର ଆନନ୍ଦ ଉପଭୋଗ କଲେ, ଅଥଚ ତାଙ୍କ ଶରୀରରେ କୌଣସି ଆଘାତ ଲାଗିନଥିଲା। ସବୁକିଛି ସମ୍ପାଦିତ ହୋଇଥିଲା ତାଙ୍କର ଆନନ୍ଦ ଚିନ୍ମୟ ରସ ଦ୍ୱାରା। ଏହିପରି ଭାବରେ ଶ୍ରୀକୃଷ୍ଣ ଆନନ୍ଦ ଉପଭୋଗ କରନ୍ତି। ନିକଟରେ ଶିଶୁମାନେ ଦେଖିଲେ ଯେ କୃଷ୍ଣ ପ୍ରକୃତରେ ଶରୀରର ଚକକୁ ଶଗଡ଼ର ଚକକୁ ପଦାଘାତ କରିଥିଲେ ଏବଂ ତା ଫଳରେ ଏହି ଦୁର୍ଘଟଣାଟି ଘଟିଥିଲା। ଯୋଗମାୟାଙ୍କ ଆୟୋଜନରେ ସମସ୍ତ ଗୋପୀ ଏବଂ ଗୋପାଳମାନେ ମନେ କଲେ ଯେ କୌଣସି ଦୁଷ୍ଟ ଗ୍ରହ ପ୍ରଭାବରେ କିମ୍ବା ପ୍ରେତାତ୍ମା ପ୍ରଭାବରେ ସେହି ଦୁର୍ଘଟଣାଟି ଘଟିଥିଲା, କିନ୍ତୁ ପ୍ରକୃତ ପକ୍ଷେ ସବୁକିଛି ଘଟିଥିଲା ଶ୍ରୀକୃଷ୍ଣଙ୍କ ଦ୍ୱାରା ଏବଂ ସେ ନିଜର ଆନନ୍ଦ ଉପଭୋଗ କରୁଥିଲେ। ଯେଉଁମାନେ ଶ୍ରୀକୃଷ୍ଣଙ୍କ କାର୍ଯ୍ୟକଳାପରେ ଆନନ୍ଦ ଉପଭୋଗ କରନ୍ତି ସେମାନେ ମଧ୍ୟ ଆନନ୍ଦ ଚିନ୍ମୟ ରସ ସ୍ତରରେ ରହିଛନ୍ତି, ସେମାନେ ଜଡ଼ଜଗତର ବନ୍ଧନରୁ ମୁକ୍ତ ଅଟନ୍ତି। କେହି ଯେତେବେଳେ କୃଷ୍ଣ କଥା ଶ୍ରବଣ କରିବାକୁ ଅଭ୍ୟାସ କରନ୍ତି ସେତେବେଳେ ସେ ନିଶ୍ଚିତ ଭାବେ ଏହି ଜଡ଼ଜାଗତିକ ସ୍ତର ଅତିକ୍ରମ କରନ୍ତି, ଯାହା ଭଗବତ ଗୀତାରେ ପ୍ରତିପାଦିତ ହୋଇଛି, ସଗୁଣାନ୍ ସନ୍ତିତାନ୍ ବ୍ରହ୍ମଭୂୟାଏ କଳ୍ପତେ। ଚିନ୍ମୟ ସ୍ତରକୁ ଉନ୍ନୀତ ନହେଲେ ଶ୍ରୀକୃଷ୍ଣଙ୍କ ଦିବ୍ୟ ଲୀଳାବିଳାସର ଆନନ୍ଦ ଉପଭୋଗ କରିହୁଏ ନାହିଁ। ଲକ୍ଷାନ୍ତରେ କୁହାଯାଏ ଯେ ଯେଉଁମାନେ ଶ୍ରୀକୃଷ୍ଣଙ୍କ ଚିନ୍ମୟ ଲୀଳା ଶ୍ରବଣରେ ଯୁକ୍ତ ସେମାନେ ଜଡ଼ଜାଗତିକ ସ୍ତରରେ ନଥାନ୍ତି, ସେମାନେ ଚିନ୍ମୟ ସ୍ତରରେ ଅବସ୍ଥିତ ଥାଆନ୍ତି। ନମସ୍ତାଦାୟ କୃଷ୍ଣ ପୃଷ୍ଠାୟ ଭୂତଳ ସୁମନ୍ଦେ ଭକ୍ତିଶ୍ୱର ଦନ୍ଦ ସ୍ୱାମୀ ନୀତିନାମିନେ ନମ ସଦ୍ଭକ୍ତ ମଣେ ମଣିପୁର ଭବାୟ ଚ ପ୍ରଭୁପାଦ ସଦ୍ବାଣୀ ପ୍ରଚାର ନିରତାୟ। କୃଷ୍ଣ ଆମେ ଏହି ଦଶମ ସ୍କନ୍ଧ ସପ୍ତମଧ୍ୟାୟ ଏହି ସପ୍ତମଧ୍ୟାୟ ଶେଷ ହେଉଛି। ଏଠି ତିନୋଟି ଲୀଳା ହୋଇଛି ସପ୍ତମଧ୍ୟାୟରେ, ତୃଣାବର୍ତ୍ତ ସ୍ରବଦ୍ଧ, ଏଠି ଶକଟାସୁର ଉଦ୍ଧାର ହୋଇଛନ୍ତି, ତୃଣାବର୍ତ୍ତ ଉଦ୍ଧାର ହୋଇଛନ୍ତି ଏବଂ ଭଗବାନ ନିଜର ମୁଖ ପଦ୍ମରେ ସମଗ୍ର ବିଶ୍ୱକୁ ଦର୍ଶନ ଦେଇଛନ୍ତି ମା ଯଶୋଦାଙ୍କୁ। ତେଣୁ ଏହି ତିନୋଟି ଲୀଳା ଏ ସପ୍ତମଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଷଷ୍ଠ ଅଧ୍ୟାୟରେ ଆପଣମାନେ ଶୁଣିଲେ କିନ୍ତୁ ଭଗବାନ ପୁତନାକୁ ଉଦ୍ଧାର କଲେ, ଭଗବାନ ଛଅ ଦିନ ରହିଥିଲେ। ଏଇ ଲୀଳାଟି ବହୁତ ଯେଉଁ ଶକଟାସୁରବଦ୍ଧ ଏଇଠି ତିନି ମାସରେ ହୋଇଥିଲା। ଦ୍ୱିତୀୟ ସ୍କନ୍ଧ ପଞ୍ଚମଧ୍ୟାୟରେ ଯେତେବେଳେ ସପ୍ତମଧ୍ୟାୟରେ ବୋଧେ ଯେତେବେଳେ ବ୍ରହ୍ମା ବିଭିନ୍ନ ଅବତାରମାନ ବିଷୟରେ ବର୍ଣ୍ଣନା କରୁଛନ୍ତି ସେ ସମୟରେ ଭଗବାନ କୃଷ୍ଣଙ୍କର ଅବତାର ଯେତେବେଳେ ବର୍ଣ୍ଣନା କରୁଛନ୍ତି ସେ ସମୟରେ ଏହି କଥାଟି କହିଛନ୍ତି ଯେ ତ୍ରୈମାସିକ ଶକଟା ଅପାବୃତା, ତିନି ମାସରେ ହେଲାବେଳେ ଏଇ ଶକଟକୁ ସେ ଉଦ୍ଧାର କରିଥିଲେ। ତେଣୁ ସାଧାରଣତଃ ପିଲାମାନେ ତିନି ମାସରେ ହେଲେ କଡ଼ ଡେଉଟନ୍ତି, ନାଇଁ କି? ପିଲାମାନେ ତିନି ମାସ ହେଲେ ତିନି ମାସ ପୂର୍ବରୁ ସେମାନେ କଡ଼ ମଧ୍ୟ ଲେଉଟି ପାରନ୍ତି ନାହିଁ। ଯଦିଓ ଭଗବାନ କୃଷ୍ଣ ସବୁକିଛି ସମସ୍ତ ଶକ୍ତିର ଆଧାର, ସବୁକିଛି ଶକ୍ତି ତାଙ୍କ ପାଖରେ ରହିଛି, କିନ୍ତୁ ତଥାପି ସେ ବାଲ୍ୟ ଲୀଳା କରୁଛନ୍ତି। ତେଣୁ ନିଜର କିଛି ଶକ୍ତି ନାହିଁ, ନିଜେ ଗୋଟିଏ ଭାବରେ ପଡ଼ିକି ରହିଥିଲେ ତିନି ମାସ ପର୍ଯ୍ୟନ୍ତ। ଯେତେବେଳେ ତିନି ମାସ ହେଲା ସେତେବେଳେ ସେ କଡ଼ ଲେଉଟାଇଲେ। ତେଣୁ ମା ଯଶୋଦା ଏବଂ ପିତା ଆନନ୍ଦ ମହାରାଜ ବହୁତ ଆନନ୍ଦିତ ହେଲେ। ପିତା ପୁତ୍ର ସୁସ୍ଥ ଅଛି, ସବଳ ଅଛି, ଚିନ୍ତା କଲେ। କିନ୍ତୁ ପିଲାମାନେ ମଧ୍ୟ କ'ଣ ହ୍ୟାଣ୍ଡିକ୍ୟାପ୍ ପିଲା ଜନ୍ମ ହୋଇଯାଉଛନ୍ତି, ପିଲାମାନେ କ'ଣ ବିକଳାଙ୍ଗ ପିଲା ବି ଜନ୍ମ ହୋଇଯାଉଛନ୍ତି, କାରଣ ମସ୍ତିଷ୍କ ବିକଳାଙ୍ଗ ରହିଛି, କେତେ କ'ଣ ବିଭିନ୍ନ ପ୍ରକାର ସବୁ ରହିଛି ସବୁ ହେଉଛନ୍ତି। ତେଣୁ ଏ ପୁଅ ଯେତେବେଳେ କଡ଼ ନେଉଟାଇଲେ ସେମାନେ ଭାବିଲେ ଯାହା ପୁଅ ଠିକ୍ ଅଛି, ଆନନ୍ଦରେ ସେମାନେ କରୁଛନ୍ତି, ମହୋତ୍ସବ କରୁଛନ୍ତି। ଭଗବାନ ଏଭଳି ତାଙ୍କର ଦର୍ଶନ ହେଉଛି ମହୋତ୍ସବ। ଭାଗବତ ନବମ ସ୍କନ୍ଧରେ ଅନ୍ତିମରେ ସୁଖଦେବ ଗୋସ୍ୱାମୀ କଥା କହିଛନ୍ତି ପରୀକ୍ଷିତ ମହାରାଜଙ୍କୁ ଯେ ଭଗବାନଙ୍କ ରୂପ ଏଭଳି ଗୋଟେ ଉତ୍ସବ, ସେଇଟା ଯେଉଁମାନେ ରୂପ ଦର୍ଶନ କରନ୍ତି ଉତ୍ସବ ପ୍ରାପ୍ତ ହୁଅନ୍ତି। ଦଶ୍ୟାନନ ମକରକୁଣ୍ଡଳଚାରୁକର୍ଣ୍ଣ ଭ୍ରାଜତ କପୋଳ ସୁଭୋଗ ସବିଳାସ ହାସମ ନିତ୍ୟୋତ୍ସବ ନିତ୍ୟ ଉତ୍ସବ ବୋଲି କହେ। ନା ତତ୍ଭୋ ଦୃଷ୍ଟି ପ୍ରଗନ୍ଧ୍ୟୋ ନାର୍ଯ୍ୟ ନରାସ ମୁଦିତା କୋପିତା ନିମେଷ। ଭଗବାନଙ୍କ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରିବା ପାଇଁ ଚାହୁଁନଥିଲେ ସୁଖଦେବ ଗୋସ୍ୱାମୀ, କାହିଁକି ନା ଯେହେତୁ ପରୀକ୍ଷିତ ମହାରାଜ କୌଣସି ଖାଦ୍ୟ ଗ୍ରହଣ କରିନାହାନ୍ତି, ଟିକିଏ ବିଶ୍ରାମ ବି ନେଉନାହାନ୍ତି, ପାନୀୟ ବି ଟିକିଏ ନେଉନାହାନ୍ତି। ସେଥିପାଇଁ ଦୁଇ ଚାରୋଟି ଶ୍ଳୋକରେ ନବମ ସ୍କନ୍ଧ ଅନ୍ତିମ ଅଧ୍ୟାୟରେ ଭଗବାନ ଲୀଳାକୁ ବର୍ଣ୍ଣନା କରିଦେଲେ। ତେଣୁ ପରୀକ୍ଷିତ ମହାରାଜ କହିଲେ, ପ୍ରଭୁ
ଏ ଭଗବାନଙ୍କ ଲୀଳାକୁ ଏଇ 42 ଶ୍ଳୋକରେ ବର୍ଣ୍ଣନା କଲେ ହେବ? ବିସ୍ତାର ଭାବେ ବର୍ଣ୍ଣନା କରନ୍ତୁ। ତେଣୁ ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ସେଇଟା ପରୀକ୍ଷିତ ମହାରାଜ ପିଲା କହିଲେ, ପ୍ରଭୁ ଆପଣ ଭାବୁଥିଲେ ମୁଁ କୌଣସି ଖାଦ୍ୟ ଗ୍ରହଣ କରିନାହିଁ ବା ପାନୀୟ ଗ୍ରହଣ କରିନାହିଁ, ମୋତେ ବହୁତ କଷ୍ଟ ହେଉଥିବ, ମୋତେ ବିଶ୍ରାମ ନେବା ପାଇଁ ଆପଣ ଚାହୁଁଥିବେ ନେବି ବୋଲି, କିନ୍ତୁ ପ୍ରକୃତରେ ନୈଶା ଆଦି ଦୁଃସାକ୍ଷମା ଯକ୍ତ ଦମକି ବାଦତେ ବିଭର୍ତ୍ତନ ମୁଖାଙ୍ଗ ଚିଉତମ ହରି କଥା ଅମୃତମ ସୀତାରାମ। ସେ କହୁଛନ୍ତି ଏଇ କ୍ଷୁଧା ଯେଉଁଟାକୁ ମୁଁ ସହ୍ୟ କରିପାରୁନଥିଲି, ଯେଉଁଥିପାଇଁ ମୁଁ ସେ ଶ୍ରମିକ ଋଷିଙ୍କ ପ୍ରତି ଅପରାଧ କରିଥିଲି, ସେଇ କ୍ଷୁଧା ବହୁତ କଷ୍ଟଦାୟକ ହେଲେ ମଧ୍ୟ ମୋତେ ବାଧ ବର୍ତ୍ତମାନ ବାଧ ଦେଉନାହିଁ। କାହିଁକି ନା ମୁଁ ଆପଣଙ୍କର ମୁଖପଦ୍ମରୁ ଏ ଭଗବାନ କଥାରୂପକ ଅମୃତ ପାନ କରୁଛି, ତେଣୁ ଆପଣ କଥା କହି ଚାଲନ୍ତୁ। ଏଇଭଳି ଭାବରେ ପାଇବାରୁ ସୁଖଦେବ ଗୋସ୍ୱାମୀ ବହୁତ ଆନନ୍ଦିତ ହୋଇ ବହୁତ ଉତ୍ସାହିତ ହୋଇ ଭଗବାନ କଥାକୁ ବିସ୍ତାର ଭାବରେ ଆରମ୍ଭ କଲେ। ପ୍ରଥମ ଅଧ୍ୟାୟରୁ ଭଗବାନଙ୍କ ଲୀଳା ଆରମ୍ଭ ହେଲା। ତେଣୁ ଷଷ୍ଠ ଅଧ୍ୟାୟରେ ଯେତେବେଳେ ପୂତନାବଦ୍ଧ କଥା ବର୍ଣ୍ଣନା କରାଗଲା, ପୂତନ ଲୀଳା ବର୍ଣ୍ଣନା କରାଗଲା, ସପ୍ତମ ଅଧ୍ୟାୟରେ ଆହୁରି ଉତ୍ସାହିତ କରୁଛନ୍ତି ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀଙ୍କୁ, ପ୍ରଭୁ ଏ ଯେଉଁ ଭଗବାନ କଥା ଶୁଣିଲେ କେତେ ଆନନ୍ଦ, କେତେ କେବଳ ଯେ ଆନନ୍ଦ ମିଳିବ ତା ନୁହଁ, ଜଷ୍ଟ ଶୁଣନ୍ତୁ ଅପେକ୍ଷି ଅରତି ବିତୃଷ୍ଣା ଆମେ ସବୁ କହିଥିଲି, ମୁଁ କହିନି କହିନି ବୋଧେ ଏସବୁ ମୁଁ କହିନି ବୋଧେ ସପ୍ତମ ଅଧ୍ୟାୟ ମୁଁ କହିନଥିଲି ନାଇଁକି ଷଷ୍ଠ ଅଧ୍ୟାୟ ସପ୍ତମ ଅଧ୍ୟାୟରେ ସବୁଟି ଅଛନ୍ତି ପ୍ରଥମ ସବୁଟି ଜଷ୍ଟ ଶୁଣନ୍ତୁ ଭଗବାନ କଥା ଶୁଣିଲେ କ'ଣ ହୁଏ ନା ଅପେକ୍ଷି ଅରତି ବିତୃଷ୍ଣା। ଆମର ଯେଉଁ ଭଗବାନ ଏଇ ଯେଉଁ ଭୌତିକ ଜଗତ ପ୍ରତି ଯେଉଁ ତୃଷ୍ଣା ରହିଛି, ଯେଉଁ ଆସକ୍ତି ରହିଛି, ଏଇଟାକୁ ସେ ନଷ୍ଟ କରିବ। ତା'ର ଫାଷ୍ଟ ରିଆକ୍ସନ୍, ତା'ର ଫାଷ୍ଟ ଫଳ ହେଉଛି ଏଇଟା, ଜଷ୍ଟ ଶୁଣନ୍ତୁ ଅପେକ୍ଷି ଅରତି ବିତୃଷ୍ଣା 1-2 ଏଇ ଦୁଇଟି ଶ୍ଳୋକ ଏଇଟା ମୁଁ କହିଥିଲି ବୋଧେ ଯାହାକି ହଉ। ଏ ପ୍ରଥମେ ଆମର ଯେଉଁ ଭୌତିକ ଜଗତ ପ୍ରତି ତୃଷ୍ଣା ରହିଛି, ଏ ତୃଷ୍ଣାଟି ନଷ୍ଟ ହେବ। ଭୌତିକ ଜଗତ ପ୍ରତି ଆସକ୍ତିକୁ ଏତେ ସହଜରେ ଜଣେ ଛାଡ଼ିପାରିବ ନାହିଁ। ଜଣେ ଯେତେବେଳେ ଗୋଟେ ସାମାନ୍ୟ ଗୋଟେ ସିଗାରେଟ୍ଟି ଟାଣୁଛି ବା ଗୋଟେ ପାନ ଟିକେ ଖାଉଛି ବା ଚା ଟିକେ ପିଉଛି, ତାକୁ ଛାଡ଼ିପାରୁନାହିଁ, ଆସକ୍ତି ରହିଛି, ତୃଷ୍ଣା ରହିଛି ବା ଆସକ୍ତି ରହିଛି, ତାକୁ ଛାଡ଼ିପାରୁନାହିଁ। କିନ୍ତୁ ଏଇ ଭଗବାନ କଥା ଯଦି ଜଣେ ଶୁଣିବ, ସେ ସହଜରେ ସେଟାକୁ ତା'ର ବିତୃଷ୍ଣା ଅରତି ଅପେଚି ଅରତି ବିତୃଷ୍ଣା ଚାଲିଯିବ, ତା'ର ଯେଉଁ ଆସକ୍ତି ରହିଛି ସେଇଟା ନଷ୍ଟ ହୋଇଯିବ, ଭୌତିକ ଆସକ୍ତି ନଷ୍ଟ ହୋଇଯିବ। ଏବଂ ଭଗବାନ କଥା ଶୁଣିବା ପାଇଁ ଯେଉଁମାନଙ୍କର ଆଗ୍ରହ ନାହିଁ, ସେମାନେ ଯଦି ଭଗବାନ କଥା ଶୁଣିବେ ତାହେଲେ ତାଙ୍କ ଭଗବାନ ପ୍ରତି ଆଗ୍ରହ ଶୁଣିବା ପାଇଁ କଥା ଶୁଣିବା ପାଇଁ ଆଗ୍ରହ ଆସିବ, ଏ ଦୁଇଟି ଫଳ ଆସିବ ଭଗବାନ କଥା ଶୁଣିବା ମାତ୍ରେ, ଏଇ ଦୁଇଟି ଜିନିଷ ହେବ ଅପେକ୍ଷି ଅରତି ବିତୃଷ୍ଣା। ତାପରେ କ'ଣ ହେବ ନା ସତ୍ୟମ ଯେ ଶୁଦ୍ଧତି, ଆମର ହୃଦୟରେ ଯେଉଁ ବିଭିନ୍ନ ପ୍ରକାର କାମ କ୍ରୋଧ ଲୋଭ ମୋହ ସବୁ ରହିଛି, ତ୍ରିଗୁଣରୁ ଦାତ ଏଇ ଯେଉଁ ମଳ ସବୁ ରହିଛି, ସେ ନଷ୍ଟ ହେବ, ସଫା ହୋଇଯିବ। କ'ଣ ଅପେକ୍ଷି ଅରତି ବିତୃଷ୍ଣା ସତ୍ୟମ ଯେ ଶୁଦ୍ଧତି, ଆମେ ଯେ ଲୁଗାପଟା ସାବୁନ ଦେଇକି ସଫା କରୁଛେ, ଶରୀରକୁ ସାବୁନ ଦେଇକି ସଫା କରୁଛେ, ସେଇଭଳି ଭାବରେ ହୃଦୟଟାକୁ କେମିତି ସଫା କରିବା, ଏଇ ଭଗବାନ କଥା ମାଧ୍ୟମରେ ଶୁଦ୍ଧନ୍ତି ସତ୍ୟ ଶୁଦ୍ଧନ୍ତି। ଏବଂ ଅଚିରେଣ ପୁରୁଷା, ଏଇଟା ଡେରି ହେବ ନାହିଁ, ବହୁତ ସମୟ ଲାଗିବ ତା ନୁହଁ, ବହୁତ ଶୀଘ୍ର ଏଇ ଫଳ ଜଣେ ପ୍ରାପ୍ତ ହେବ। ଏବଂ ଭକ୍ତି ହରଉ, ଏ ଭକ୍ତି ଭୌତିକ ଜଗତର ନୁହଁ, ଏ ହେଉଛି ଜଗତର କଥା, କିନ୍ତୁ ସେଇ ଭଗବାନ ପ୍ରତି ହରି ଯିଏକି ସମସ୍ତଙ୍କୁ ଆକର୍ଷଣ କରନ୍ତି, ସେଇ ହରିଙ୍କ ପ୍ରତି ଭକ୍ତି ଆସିବ, ଭକ୍ତି ହରଉ ତା ଭକ୍ତି ସେ ସକ୍ଷମ, ଭଗବାନଙ୍କ ଭକ୍ତ ପ୍ରତି ଆମର ସକ୍ଷମଭାବ ଆସିବ, ବନ୍ଧୁତା ଆସିବ। ଏବଂ ଭକ୍ତି ହରଉ ତ ଭକ୍ତି ସେ ସକ୍ଷମ ତଦେବ ହାରଂ ପଦମନ୍ୟ ସେତେ, ସେଥିପାଇଁ ଆପଣ ଭଗବାନ କଥା କୁହନ୍ତୁ, କଥା ରୂପକ ହାର ଆମର ଗଳାରେ ଲମ୍ବେଇ ଦିଅନ୍ତୁ, ଆର ଶବ୍ଦ ଶେଷ ଗୋଟେ ଆଉ ଗୋଟେ ଅର୍ଥ ମଧ୍ୟ ରହିବ, ହାର ଭଗବାନ କଥା ରୂପକ ହାର ଭକ୍ତଙ୍କର ଗଳାରେ ଦିଆଯାଉଛି ଭଗବାନ କଥା ମାଧ୍ୟମରେ, ତଦେବ ହାରଂ ପଦମନ୍ୟ ସେତେ ଏଇଭଳି ଭାବରେ କହି, ତେଣୁ ସୁଖଦେବ ଗୋସ୍ୱାମୀ ଭଗବାନଙ୍କର 3 ମାସର କ୍ରୀଡ଼ାଟିକୁ ବର୍ଣ୍ଣନା କରୁଛନ୍ତି। 6 ଦିନରୁ ଯେଉଁ 3 ମାସ ଭିତରେ ବହୁତ ଭଗବାନଙ୍କ ଲୀଳା ହେଇଛି, କିନ୍ତୁ ସବୁ ଲୀଳାକୁ ବର୍ଣ୍ଣନା କରିହେବ ନାହିଁ, ପ୍ରତି ମୁହୂର୍ତ୍ତରେ ଭଗବାନଙ୍କ ଲୀଳା ରହିଛି, ପ୍ରତି ମୁହୂର୍ତ୍ତରେ
ଗୋଟିଏ ମୁହୂର୍ତ୍ତ ଲୀଳାକୁ ବର୍ଣ୍ଣନା କରିବା ପାଇଁ ମଧ୍ୟ ବହୁତ ସମୟ ଲାଗିବ। ଭଗବାନଙ୍କର ଯେଉଁ ସୁନ୍ଦର ରୂପ ରହିଛି, ସେ ରୂପକୁ ଦେଖି ମାଆ ମାନେ ମାଆ ଯଶୋଦା, ରୋହିଣୀ, ବାପା ପିତା ଯେଉଁ ନନ୍ଦ ମହାରାଜ ଏବଂ ଅନ୍ୟାନ୍ୟ ଯେଉଁ ଉପନନ୍ଦ ଇତ୍ୟାଦି ସବୁ ରହିଛନ୍ତି, ଗୋପମାନେ ରହିଛନ୍ତି, ଗୋପୀମାନେ ରହିଛନ୍ତି, ଏମାନେ ସବୁ ଭଗବାନ ରୂପ ଦେଖି ଆକର୍ଷିତ ହୋଇକି ଆସୁଛନ୍ତି। କେତେ ସୁନ୍ଦର ରୂପ, ସେମାନେ ଚାହୁଁନାହାନ୍ତି କୃଷ୍ଣଙ୍କୁ ଛାଡ଼ିକି ଯିବା ପାଇଁ। ଏତେ ସୁନ୍ଦର ରୂପ, ଏତେ ମନମୁଗ୍ଧକର ରୂପ, ଏତେ ଆକର୍ଷଣୀୟ ରୂପ, ତେଣୁ ପ୍ରତି ମୁହୂର୍ତ୍ତର କଥା ବି ରହିଛି, ବର୍ଣ୍ଣନା କରିହେବ ନାହିଁ, ଅବର୍ଣ୍ଣନୀୟ। କିନ୍ତୁ ତଥାପି ମୁଖ୍ୟ ମୁଖ୍ୟ ଲୀଳାକୁ ବର୍ଣ୍ଣନା କରୁଛନ୍ତି ଶୁକଦେବ ଗୋସ୍ୱାମୀ, କାହିଁକିନା ସାତ ଦିନ ଆୟୁଷ ଅଛି ପରୀକ୍ଷିତ ମହାରାଜଙ୍କର, ଗୋଟିଏ ଗୋଟିଏ କରି ଯଦି ବର୍ଣ୍ଣନା କରିବେ ଟିକି ଟିକି କରିକିରି ପ୍ରତି ସମୟର ଲୀଳାକୁ, ତାହେଲେ ଆଉ ସାତ ଦିନ ଭିତରେ ଶେଷ ହୋଇପାରିବ ନାହିଁ। ତେଣୁ ମୁଖ୍ୟ ମୁଖ୍ୟ ଲୀଳାକୁ ବର୍ଣ୍ଣନା କରାଯାଉଛି, ତେଣୁ ଏ ତିନି ମାସ ଲୀଳାଟିକୁ ବର୍ତ୍ତମାନ ଆରମ୍ଭ କରୁଛନ୍ତି କହିବା ପାଇଁ। ଯେତେବେଳେ ତିନି ମାସର ହୋଇଗଲେ, କୃଷ୍ଣ ଯେତେବେଳେ ତିନି ମାସର ହୋଇଗଲେ, ଗୋଟେ ଉତ୍ସବ ମନାଗଲା, ରଜରେ ଗୋଟେ ଉତ୍ସବ ମନାଗଲା, ତେଣୁ ବ୍ରଜବାସୀମାନଙ୍କୁ ସବୁ ନିୟନ୍ତ୍ରଣ କରିଥିଲେ, ଯଶୋଦା ମା, ନନ୍ଦ ମହାରାଜ ସବୁ ଆସିବ, ଆଜି ଆମର ଏଠି ଖାଇବା ପିଇବା ହେବ, ଆଉ କୃଷ୍ଣଙ୍କର ଆଜି ତିନି ମାସର ପଦାର୍ପଣ କଲେ, ପଡ଼ ନେଉଟେଇଛନ୍ତି, ତେଣୁ ସେତେବେଳେ ତାଙ୍କର ନାମକରଣ ହୋଇନଥିଲା। ତାଙ୍କର ନାମକରଣ ହେଲା ଶହେ ଦିନରେ, ଭଗବାନ ଶହେ ଦିନ ହେଲେ ସେତେବେଳେ ଗର୍ଗାଚାର୍ଯ୍ୟ ଅଛି ତାଙ୍କୁ ନାମକରଣ କରିଛନ୍ତି। ତେଣୁ ଲାଲା ବୋଲି କହୁଥିଲେ, କିଏ କ'ଣ ସବୁ ନାମ ରଖିଥିଲେ, ଆମର ଯେମିତି ଅଷ୍ଟୋତ୍ତର ଶତନାମ ରହିଛି, କିଏ କ'ଣ ସବୁ ନାମ ରଖୁଛନ୍ତି, ଶ୍ରୀନନ୍ଦ ରାଖିଲ ନାମ, ନନ୍ଦେର ନନ୍ଦ ଯଶୋଦା ରାଖିଲ ନାମ, ଯଦୁବତ୍ସାର ନାମ, ଉପାନନ୍ଦ ନାମ ରାଖେ ସୁନ୍ଦର ଗୋପାଳ, ବ୍ରଜବାଳକ ନାମ ରାଖେ ଠାକୁର ରାଖାଲ। ଏଭଳି ଭାବରେ କିଏ କ'ଣ ସବୁ ନାମ ରଖିଛନ୍ତି, ତେଣୁ ଏଠି ଦେଖିବେ ଅନେଇନ ବୋଲି ଶବ୍ଦ ରହିଛି, ହୃଦୟ ତ ଅନେଇନ, ତାଙ୍କର ନାମକରଣ ହେଇଛି, କ'ଣ ନାମ କରିବେ, ନାମ ସିନା ହେଇଥିଲେ କହିଛନ୍ତି ଏ କୃଷ୍ଣ, ନାମକରଣ ହେଇନି ସେତେବେଳକୁ ତିନି ମାସର ଲୀଳାଟି ଏଇଟା, ସେଥିପାଇଁ ଅନେଇନ ଶବ୍ଦ ବ୍ୟବହାର କରାଯାଇଛି। ଶହେ ଦିନରେ ଯେତେବେଳେ ଭଗବାନ ହେଇଥିଲେ ତାଙ୍କ ନାମକରଣ ହେଇଥିଲା, ତେଣୁ ସମସ୍ତେ ଆସିଛନ୍ତି, ଲାଲାର ଉତ୍ସବ ମନାଉଛନ୍ତି, ବହୁତ କ'ଣ ବହୁତ ଗୀତ ବାଦ୍ୟ ସବୁ ବାଜୁଛି, ବହୁତ ପ୍ରକାର ଆନନ୍ଦ ଉତ୍ସବ ସବୁ ରହୁଛି, ବହୁତ ପ୍ରକାର ଆନନ୍ଦ ଉପଭୋଗ କରୁଛନ୍ତି ସମସ୍ତେ, ସମସ୍ତଙ୍କର ମନ ଆନନ୍ଦ, ନନ୍ଦ ନନ୍ଦ ଶବ୍ଦର ଅର୍ଥ ହେଉଛି ଆନନ୍ଦ, ଭଗବାନ ସମସ୍ତଙ୍କୁ ଆନନ୍ଦ, ଆନନ୍ଦ ଚିନ୍ମୟ ରସ, ଏମାନେ ସବୁ ଆନନ୍ଦ ଚିନ୍ମୟ ରସ, ଆନନ୍ଦ ଚିନ୍ମୟ ରସ କହିଲେ ଯେଉଁ ଆନନ୍ଦ ଉଚିତ ଏବଂ ସତ୍, ଭଗବାନଙ୍କୁ ସଚ୍ଚିଦାନନ୍ଦ ବୋଲି ବି କୁହାଯାଏ, ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ, ସତ୍ ଚିତ୍ ଆନନ୍ଦ, ଭଗବାନ ଯେଉଁ ବିଗ୍ରହ ଧାରଣ କରିଛନ୍ତି, ଭଗବାନ ଯେଉଁ ରୂପରେ ଆସିଛନ୍ତି, ଏବଂ ବ୍ରଜବାସୀମାନେ ସମସ୍ତେ ଏ ସମସ୍ତେ ଆନନ୍ଦ ଚିହ୍ନ ରସର ସବୁ ବିସ୍ତାର, ଭଗବାନଙ୍କର ଆନନ୍ଦ ଚିହ୍ନ ରସ କହିଲେ ଯେଉଁ ଉନ୍ନତ ଭଗବାନଙ୍କର ଯେଉଁ ଦୈବୀ ପ୍ରକୃତି ରହିଛି, ଯୋଗମାୟା, ଯୋଗମାୟାରେ ସବୁ ଏସବୁ ଲୀଳା ସବୁ ହେଉଛି, ତେଣୁ ସମସ୍ତେ ଆନନ୍ଦମୟ ଆନନ୍ଦଘନ ସମସ୍ତେ, ହଁ, ଏବଂ ତାଙ୍କର ଶରୀର ହେଉଛି ଚିତ୍ ଶରୀର, ଚିତ୍ କହିଲେ ପୂର୍ଣ୍ଣ ଚେତନଶୀଳ, ପୂର୍ଣ୍ଣ ଜ୍ଞାନଶୀଳ, ଭଗବାନଙ୍କ ବିଷୟରେ ଭଗବାନଙ୍କ ସହିତ ଆମର ଯେଉଁ ରହିଛି ସମ୍ବନ୍ଧ ରହିଛି, ସେ ସମ୍ବନ୍ଧଟିକୁ ଆମେ ଭୁଲି ଯାଇଛେ, କିନ୍ତୁ ସେମାନେ ସବୁ ଜାଣିଛନ୍ତି କୃଷ୍ଣଙ୍କ ସହିତ ଯେଉଁ ସମ୍ବନ୍ଧ, କିଏ କ'ଣ ଦାସ୍ୟ ସମ୍ବନ୍ଧରେ ସମ୍ବନ୍ଧିତ, କିଏ ସଖ୍ୟ ସମ୍ବନ୍ଧରେ ସମ୍ବନ୍ଧିତ, କିଏ ବାତ୍ସବ ସମ୍ବନ୍ଧରେ, କିଏ ମାଧୁର୍ଯ୍ୟ ସମ୍ବନ୍ଧରେ, ଏଇଭଳି ଭାବରେ ସମସ୍ତେ ସମ୍ବନ୍ଧିତ ହୋଇକି ରହିଛନ୍ତି, ସମସ୍ତେ ଚିନ୍ମୟ, ସମସ୍ତ ଚେତନା ରହି, ସମସ୍ତେ ପୂର୍ଣ୍ଣ ଜ୍ଞାନମୟ, ପୂର୍ଣ୍ଣ ଜ୍ଞାନ କହିଲେ କୃଷ୍ଣଙ୍କୁ ଭଗବାନ ବୋଲି ଜାଣୁନାହାନ୍ତି, ଇଏ ଗୋଟେ ପ୍ରକାର ଦିବ୍ୟ ଅଜ୍ଞାନ, ଦିବ୍ୟ ଅଜ୍ଞାନ ସେ ଗୋଟେ ପ୍ରକାର, ତେଣୁ କାରଣ ସେ ହେଉଛି ମାଧୁର୍ଯ୍ୟ, ଐଶ୍ୱର୍ଯ୍ୟରେ ଯେଉଁମାନେ ସମ୍ବନ୍ଧିତ ହୋଇଛନ୍ତି ସେମାନେ ପୂର୍ଣ୍ଣ ଐଶ୍ୱର୍ଯ୍ୟ ବିଷୟରେ ଜାଣୁଛନ୍ତି, କିନ୍ତୁ ମାଧୁର୍ଯ୍ୟ ରସରେ ଯେଉଁମାନେ ଭଗବାନଙ୍କ ସହିତ ସମ୍ବନ୍ଧିତ ହୋଇଛନ୍ତି ସେମାନେ ଭଗବାନଙ୍କ ଐଶ୍ୱର୍ଯ୍ୟ ଜାଣିପାରୁନାହାନ୍ତି, ଏତେ ଐଶ୍ୱର୍ଯ୍ୟ ଦେଖେଇଲେ ମଧ୍ୟ ସେ ଜାଣୁନାହାନ୍ତି ହେଉଛନ୍ତି ଭଗବାନ ବୋଲି। ସ୍ୱାଭାବିକ ଆକର୍ଷଣ, ଆମେ ଯେମିତି ଏହି ପ୍ରଶ୍ନଟି ପଚାରିଥିଲୁ ପରୀକ୍ଷିତ ମହାରାଜ, ଯେ ଗୋପ ବାଳକମାନେ ବ୍ରଜବାସୀମାନେ କୃଷ୍ଣଙ୍କୁ ଏତେ ଭଲ ପାଉଛନ୍ତି କିଭଳି, ତାଙ୍କ ନିଜ ପୁତ୍ରକୁ ଯେତିକି ଭଲ ପାଉନାହାନ୍ତି କୃଷ୍ଣଙ୍କୁ ତାଠାରୁ ଅଧିକ ଭଲ ପାଉଛନ୍ତି, ଆର କାରଣ କ'ଣ, ତେଣୁ ସୁଖଦେବ ଗୋସ୍ୱାମୀ ତାହାର ଉତ୍ତର ଦେଇଥିଲେ, ଯେ ଆମେ ଯେଉଁ ଆମ ଶରୀରକୁ ଭଲ ପାଉଛୁ କ'ଣ ପାଇଁ? ଏ ଆତ୍ମା, ଆତ୍ମା ଯେହେତୁ ଆମର ଶରୀର ରହିଛି, ଆମେ ହେଉଛେ ଆତ୍ମା, ସେଥିପାଇଁ ଏହି ଶରୀରଟି ଆମର ପ୍ରିୟ ହେଉଛି। ତେଣୁ ସେହିଭଳି ଭାବେ ଆତ୍ମାର ଆତ୍ମା ହେଉଛନ୍ତି ଭଗବାନ ପରମାତ୍ମା, ତେଣୁକରି ସେ ସମସ୍ତଙ୍କ ପ୍ରିୟ। ତେଣୁ ଏଇ ଯେଉଁ ବହୁତ ଆନନ୍ଦରେ ସମସ୍ତେ ନୃତ୍ୟ ଗୀତ ସବୁ କରୁଛନ୍ତି, ଏହି ସମୟରେ କୃଷ୍ଣ ଯେଉଁ ରହିଛନ୍ତି, ମା ଦେଖିଲେ କୃଷ୍ଣ ହାଇ ମାରିଲେ ଯେ ଶୋଇପଡ଼ିବେ ବୋଧେ, ମା ଚିନ୍ତା କରି ତାକୁ କ୍ଷୀରପାନ କରାଇକିରି ସେ ଶକଟ ତଳେ ରଖିଦେଇଛନ୍ତି। ଗୋଟେ ଶକଟରେ ଥିଲା ବିରାଟ ଶକଟ, ତାଙ୍କ ସେତେବେଳେ କ'ଣ କାର୍ ଜିପ୍ ଏସବୁ ନଥିଲା, ସବୁ ଶକଟ ଥିଲା ତାଙ୍କ ଟ୍ରାନ୍ସପୋର୍ଟେସନ। ସେ ଶକଟରେ ସବୁଆଡ଼େ ସବୁ କାର୍ଯ୍ୟ ହେଉଥିଲା, ବଳଦ ଗାଈ ଏସବୁ ଦ୍ୱାରା ସବୁ କାର୍ଯ୍ୟ କରୁଥିଲେ, ଗାଈ କ୍ଷୀର ଦେଉଥିଲା, ଗୋମାତା ବଳଦ ଚାଷ କାର୍ଯ୍ୟରେ ଇଏ କରୁଥିଲେ, ସାହାଯ୍ୟ କରୁଥିଲେ। ତେଣୁ ସେ ଆମର ପିତା ଏବଂ ମାତା କଥା ବହୁତ କଥା ରହିଛି, ମା ପୂର୍ବରୁ ସେଇଟା ଆଲୋଚନା କରିଛନ୍ତି କାଜିଙ୍କ ସହିତ। ତେଣୁ ଏଇ ଶକଟ ହେଉଛି ସବୁ ଯାନବାହନ, ତାଙ୍କର ଯାନ ଥିଲା, ଟ୍ରେନ୍ ନଥିଲା ବା କାର୍ ନଥିଲା ବା ଏସବୁ ନଥିଲା, ଏରୋପ୍ଲେନ୍ ନଥିଲା, ଶକଟ ଦ୍ୱାରା ସବୁ କାର୍ଯ୍ୟ ହେଉଥିଲା। ତେଣୁ ସେ ଶକଟ ଉପରେ ଯିଏ ସବୁ ଆସିଛନ୍ତି, କିଏ କ'ଣ ସବୁ ଆଣିକି ଆସିଛନ୍ତି, ସବୁ ଉପାୟନ ଆଣିକି ଆସିଛନ୍ତି, ଉପହାର ଆଣିକି ଆସିଛନ୍ତି, ସବୁ ରହିଛି ତା ଉପରେ ଘିଅ ଦହି ମହୁ ଇତ୍ୟାଦି ସବୁ ପ୍ରକାର ବହୁତ ପ୍ରକାର ରସ ସବୁ ରହିଛି ଶକଟ ଉପରେ। ତେଣୁ କୃଷ୍ଣଙ୍କୁ ମା ଯଶୋଦା କେତେଜଣ ପିଲାଙ୍କୁ ସେଠି କହିଲେ, ଦେଖ ଏଠି ଲାଲା ଶୋଇଛି, ଏଠି ଲକ୍ଷ୍ୟ କରିଥିବ। ଏପରି କହି ଯଶୋଦା ମା ଚାଲିଗଲେ, ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହିଲେ। କାହାକୁ ସମସ୍ତଙ୍କୁ ଖାଦ୍ୟ ପ୍ରଦାନ କରାଯିବ, ତାଙ୍କୁ ସବୁ ବିଭିନ୍ନ ପ୍ରକାର ଦକ୍ଷିଣା ପ୍ରଦାନ କରାଯିବ, ଏହିଭଳି ଭାବରେ କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି। ତେଣୁ କୃଷ୍ଣଙ୍କୁ ବର୍ତ୍ତମାନ ପୁଣି କ୍ଷୁଧା ଲାଗିଲା, ତେଣୁ ସେ କ୍ରନ୍ଦନ କଲେ। କିନ୍ତୁ କ୍ରନ୍ଦନ କଲେ କେହି ଶୁଣୁନାହାନ୍ତି, ସମସ୍ତେ ସେପଟେ ବ୍ୟସ୍ତ ହୋଇଛନ୍ତି, ଅର୍ଥାତ୍ ବ୍ୟସ୍ତ ରହିଛନ୍ତି, ସବୁ ବିଭିନ୍ନ କାର୍ଯ୍ୟରେ ମହୋତ୍ସବ ମନାଉଛନ୍ତି। କୃଷ୍ଣଙ୍କର ରୋଦନ କୃଷ୍ଣ ଯାହାଙ୍କ ପାଇଁ ଏତେ ମହୋତ୍ସବ, ତାଙ୍କୁ କେହି ପଚାରୁନାହାନ୍ତି। ତେଣୁ ଜଣେ ଆଚାର୍ଯ୍ୟ କହୁଛନ୍ତି, ଭଗବାନ ହେଉଛନ୍ତି ରସ ବୈଷ, ସବୁ ରସର ଆଧାର। ସେ ସମୟ ବାରଟି ରସ ରହିଛି, ରସ ବୈଷ ଯେତେ ରସ ଭୌତିକ ଜଗତ ହେଉ ବା ଯେତେ ଯେଉଁ ଯେଉଁ ଆନନ୍ଦ ଜଣ ପ୍ରାପ୍ତ ହେଉଛନ୍ତି, ତା'ର ମୂଳ ସୋର୍ସ ବା ତା'ର ଉତ୍ସ ହେଉଛନ୍ତି ଭଗବାନ କୃଷ୍ଣ, ରସ ବୈଷ ବୋଲି କୁହାଯାଏ। ସେ ହେଉଛନ୍ତି ସମସ୍ତ ରସର ଆଧାର, ତେଣୁ ସମୁଦାୟ ବାରଟି ରସ ରହିଛି। ତେଣୁ ଭଗବାନ ଦେଖିଲେ, ମୁଁ ସବୁ ରସର ଆଧାର, କିନ୍ତୁ ମୋର ଉପରେ ରସ ରହିଛି, ଏଇଭଳି ଭାବେ କହି ସେ ଶକଟକୁ ଓଲଟେଇ ଦେବା ପାଇଁ କ୍ରନ୍ଦନ କଲେ। ଯେତେବେଳେ ମା ଶୁଣିଲେ ନାହିଁ, ପାଦକୁ ଟିକେ ବଢ଼େଇଦେଲେ। ତେଣୁ ଇଏ ଯେଉଁ ଶକଟ, ଇଏ ହେଉଛି ଆଚାର୍ଯ୍ୟମାନେ କହନ୍ତି, ଇଏ ହେଉଛି ପ୍ରକୃତରେ ହିରଣ୍ୟାକ୍ଷର ପୁତ୍ର ଉତ୍କୋଚ। ଉତ୍କୋଚ ସେ ସବୁ ଉପଦ୍ରବ କରୁଥିଲା ବେଳେ ସବୁ ଲୋମସୁମନି ତାଙ୍କୁ ଅଭିଶାପ ଦେଇଥିଲେ। ଦଶମ ସ୍କନ୍ଧ ଏଇ ଯେଉଁ ବର୍ଣ୍ଣନା କରାଯାଇଛି, ଏଇଟା ଲୋମସୁମନି ତାଙ୍କୁ ଅଭିଶାପ ଦେଇଥିଲେ, ତୁ ଯେଉଁ ଏଇ ଶରୀର ପାଇଛୁ, ହୃଷ୍ଟପୃଷ୍ଟ ଶରୀର ପାଇକିରି ବିଭିନ୍ନ ପ୍ରକାର ଗଣ୍ଡଗୋଳ କରୁଛୁ, ତେଣୁ ଲୋମସୁମନି ତାକୁ ଅଭିଶାପ ଦେଇଥିଲେ, ତୁ ଶରୀର ରହିତ ହେଇଯା। ଯେଉଁମାନେ ଭୂତ ପ୍ରେତ ହୁଅନ୍ତି, ଯେଉଁମାନେ ବିଶେଷ ଭାବରେ ଯେଉଁମାନେ ବହୁତ ପାପ କାର୍ଯ୍ୟରେ ଲିପ୍ତ ଥାଆନ୍ତି ଏବଂ ଯେଉଁମାନେ ଆତ୍ମହତ୍ୟା କରନ୍ତି, ସେମାନେ ଆଉ ସ୍ଥୂଳ ଶରୀର ପ୍ରାପ୍ତ ହୋଇପାରନ୍ତି ନାହିଁ, ସେମାନେ ସୂକ୍ଷ୍ମ ଶରୀର ରହିଥାନ୍ତି। ଆମର ସୂକ୍ଷ୍ମ ଶରୀର ହେଉଛି କ'ଣ ନା, ମନ ବୁଦ୍ଧି ଏବଂ ଅହଙ୍କାର, ଏ ତିନୋଟି ତତ୍ତ୍ୱରେ ଆମର ସୂକ୍ଷ୍ମ ଶରୀର ତିଆରି ହୋଇଛି। ତେଣୁ ଏହି ସୂକ୍ଷ୍ମ ଶରୀରରେ ସେମାନେ ଥାଆନ୍ତି, ଭୂତ ପ୍ରେତ କହିଲେ ସେମାନେ ସୂକ୍ଷ୍ମ ଶରୀର, ସେମାନେ ସ୍ଥୂଳ ଶରୀର ପ୍ରାପ୍ତ ହୋଇପାରନ୍ତି ନାହିଁ, କାରଣ ଯେହେତୁ ସେମାନେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟରେ ଲିପ୍ତ ଥାଆନ୍ତି। ଆମ ସୁଶୀଲ ଗୌରବ ଗୋସ୍ୱାମୀ ମହାରାଜ କଥାଟି କହୁଥିଲେ, ଜଣେ ଜଣେ ବହୁତ ବିଦ୍ୱାନ ପଣ୍ଡିତ ଥିଲେ, ତେବେ ସେ ଯାଉଥିଲା ବେଳେ ଦେଖିଲେ ସବୁ ରାସ୍ତାରେ ବହୁତ ପ୍ରକାର ସୁନ୍ଦର ଖାଦ୍ୟ ସବୁ ରହିଛି, ବହୁତ ବିଭିନ୍ନ ପ୍ରକାର ମିଠା ସବୁ ରହିଛି, ବହୁତ ପ୍ରକାର ସୁନ୍ଦର ସୁନ୍ଦର ଖାଦ୍ୟ ସବୁ ରହିଛି। ତାକୁ ଦେଖି ତାଙ୍କୁ ଲୋଭ ହେଲା, ଆକ୍ଚୁଆଲି ସେ ଖାଦ୍ୟଟା ଜଣେ ଭୂତପ୍ରେତ ପୂଜା କରୁଥିଲେ, ତାଙ୍କୁ ଅର୍ପଣ କରିଥିଲେ, ତେଣୁ ସେ ଖାଦ୍ୟ ଦେଖିକି ତାଙ୍କୁ ଲୋଭ ହେଲା, ସେ ଖାଇଦେଲେ। ଖାଇଦେଲା ପରେ ତାଙ୍କୁ ସେ ଏକୁଟେ ଯାଉନଥିଲେ, ତାଙ୍କର ସବୁ ପାର୍ଷଦ ସବୁ ଥିଲେ, ତାଙ୍କ ସବୁ ସାଙ୍ଗମାନଙ୍କ ସହିତ ଯାଇଥିଲେ, ସବୁ ଖାଇଦେଲେ। ଖାଇଦେଲା ପରେ ଯେତେବେଳେ ତାଙ୍କର ଶେଷ ଜୀବନ ଶେଷରେ ତା'ପରେ ଯେତେବେଳେ ବିଚାର କରାଗଲା, ତାଙ୍କୁ ଦିଆଗଲା ଯମରାଜ ତାଙ୍କୁ ପରଜନ୍ମ ଦେଲେ, ପ୍ରେତ ଜନ୍ମ ଦେଲେ, ପ୍ରେତ ଜନ୍ମ। ସେ ଆଉ ସ୍ଥୂଳ ଶରୀର ପ୍ରାପ୍ତ ହୋଇପାରିଲେ ନାହିଁ, କାହିଁକି ନା ଯେହେତୁ ଭୂତପ୍ରତିଙ୍କୁ ଅର୍ପିତ ଖାଦ୍ୟକୁ ସେ ଗ୍ରହଣ କଲେ। ତେଣୁ ସେ ବ୍ରାହ୍ମଣ ପଚାରିଲେ, ତେଣୁ ଆମେ କେମିତି ଉଦ୍ଧାର ପାଇବୁ? ନା ତୁମେ ଯଦି ଜଣେ ବୈଷ୍ଣବଙ୍କର ପୂଜା କରିବ, ତାଙ୍କ ସେବା କରିବ, ତାଙ୍କୁ ସନ୍ତୁଷ୍ଟ କରିବ, ତାହେଲେ ତୁମେ ଏ ସ୍ଥୂଳ ଶରୀର ପୁଣି ପ୍ରାପ୍ତ ହେବ। ତେଣୁ ସେ ଗୋଟେ ମରୁଭୂମିରେ ରହିଥାନ୍ତି, ମରୁଭୂମିରେ ରହିଥାନ୍ତି, ପ୍ରତିପୃତ ହୋଇକି ରହିକି ରହିଥାନ୍ତି। ତେଣୁ ଗୋଟେ ଥରେ ଜଣେ ବୈଷ୍ଣବ ସେଠିକି ଯାଇ ପହଞ୍ଚିଲେ। ବୈଷ୍ଣବମାନେ ସବୁଠିକି ଯାଆନ୍ତି, କାହିଁକି ନା ସବୁ ଜୀବକୁ ଉଦ୍ଧାର କରିବା ପାଇଁ। ଆଗରୁ ଟିକେ କଷ୍ଟ ମଧ୍ୟରେ ଆସିବ ସେ କଥାଟି, ନନ୍ଦ ମହାରାଜ କଥା କହିବେ ଯେ ମହତ୍ ବିଚଳନା ନୃଣା ଗୃହିଣାଂ ଦିନଚେତସା ନିଶ୍ରୟସାୟ ଭଗବାନ କଳ୍ପତେ ନାନ୍ୟତା କ୍ୱଚିତ୍। ସେଇଟା ବଙ୍ଗଳାରେ ସେଇଟା ବର୍ଣ୍ଣନା କରାଯାଇଛି ଯେ ମହାନ୍ତ ସ୍ୱଭାବ ଏଇ ତାରିତେ ପାମର ନିଜ କାର୍ଯ୍ୟ ନାହିଁ ତବୁ ଜାନ ତାର ଘର। ମହତ୍ ସାଧୁ ବ୍ୟକ୍ତିମାନେ ବିଭିନ୍ନ ସ୍ଥାନକୁ ଯାଆନ୍ତି, କାହିଁକି ନା ତାଙ୍କର ନିଜ ପାଇଁ ଯାଆନ୍ତି ନାହିଁ, ଲୋକମାନଙ୍କୁ କେମିତି ଉଦ୍ଧାର କରାଯିବ। ମହତ୍ ବିଚଳନ ମହତ୍ ବ୍ୟକ୍ତିଙ୍କର ଯେଉଁ ଯାଆନ୍ତି ବିଭିନ୍ନ ସ୍ଥାନକୁ, ଆଜି ଶ୍ରୀଶ୍ରୀମଦ ଭକ୍ତେଶ୍ୱର ଦାମୋଦର ସ୍ୱାମୀ ମହାରାଜ ଏଠିକି ଆସି ଏଇ ସ୍ଥାନଟି ପ୍ରାପ୍ତ ହୋଇଥିବାରୁ ଆଜି ଆମେ ସବୁ ଭଗବାନଙ୍କର ଲୀଳା କଥା ଶ୍ରବଣ କରୁଛେ। କେତେ ଯୁବ ଆସୁଛନ୍ତି, ସବୁ ଭଗବାନଙ୍କ କଥା ଜାଣି ଭଗବାନ ଭକ୍ତି କରୁଛନ୍ତି। ଏଭଳି ଭାବରେ ଅନେକ ଜୀବନ ପରିବର୍ତ୍ତିତ ହେଉଛି। ଏ ମହତ୍ ବ୍ୟକ୍ତିଙ୍କର ଇଏ ହେଉଛି ସେମାନେ ସବୁଠିକି ଯାଆନ୍ତି। ତେଣୁ ଜଣେ ବୈଷ୍ଣବ ଯେତେବେଳେ ଆସିଲେ ଦେଖିଲେ ଭୂତପ୍ରେତମାନେ ଥିଲେ, କେବେ ଉଦ୍ଧାର ହୋଇ ଚିନ୍ତା କରୁଥିଲେ, ଯେତେବେଳେ ଦେଖିଲେ ଜଣେ ବୈଷ୍ଣବ ଆସୁଛନ୍ତି, ମୁଖରେ କ'ଣ ମସ୍ତକରେ କପାଳରେ ତିଳକ ଲଗେଇଛନ୍ତି, କଣ୍ଠି ଲଗେଇଛନ୍ତି, କ'ଣ ମାଳ ଲଗେଇଛନ୍ତି, ତୁଳସୀ ମାଳ ଲଗେଇଛନ୍ତି, ଶିକ୍ଷା ଦେଇଛନ୍ତି, ବୈଷ୍ଣବ ଇଏ ଦର୍ଶନ ଜଣେ କହନ୍ତି କାହିଁକି ଏସବୁ ଡ୍ରେସ୍ ପିନ୍ଧିବ, ଏସବୁ କ'ଣ କରିବ। ନା ପ୍ରଭୁପାଦ ମହାରାଜ ତାର ଉତ୍ତର ଦିଅନ୍ତି, ପୋଲିସ କାହିଁକି ଡ୍ରେସ୍ ପିନ୍ଧୁଛି, ୟୁନିଫର୍ମ କାହିଁକି ପିନ୍ଧୁଛି, ରହିଛି ୟୁନିଫର୍ମ ଅଛି, ଓକିଲମାନଙ୍କ ୟୁନିଫର୍ମ ରହିଛି, ସେଇଭଳିଆ ସମସ୍ତଙ୍କର ଡ୍ରେସ୍ ରହିଛି, ଡ୍ରେସ୍ କୋଡ଼୍ ରହିଛି ନା। ବୈଷ୍ଣବ ଡ୍ରେସ୍ କୋଡ଼୍ ଦେଖିଲେ ଜଣେ ଜାଣିପାରିବେ ବୈଷ୍ଣବ ନାହିଁ, କହିବାକୁ ପଡ଼ିବନି ଆଜ୍ଞା ମୁଁ ବୈଷ୍ଣବ, ଡ୍ରେସ୍ କୋଡ଼୍ ଦେଖିକି ଜଣେ ଜାଣିଯିବ ତିଳକ ଦେଖି ବୈଷ୍ଣବ ଜାଣିପାରିଲେ, ପୃଥକମାନେ ସବୁ ଜାଣିପାରିଲେ, ସାଙ୍ଗେ ସାଙ୍ଗେ କ'ଣ କଲେ ନା ତାଙ୍କର ଶକ୍ତି ରହିଛି, ସେମାନେ ସବୁ ଶରୀର ପରିବର୍ତ୍ତନ କରିପାରନ୍ତି। ତେଣୁ ଜଣେ ଦୁଃଖ ହୋଇଗଲେ ଏବଂ ଅନ୍ୟମାନେ ସବୁ ସ୍ଥୂଳ ଶରୀର ଧାରଣ କରିକି ଆସି ପହଞ୍ଚିଗଲେ, ତାଙ୍କୁ ପ୍ରଣାମ କଲେ, କହିଲେ ଆଜ୍ଞା ଆମେ ଆପଣଙ୍କୁ କ'ଣ ସେବା କରିବୁ, ଏ ମରୁଭୂମିଟା ବହୁତ ତୃଷାର୍ତ ଜଣେ ହୋଇଯିବ ହୋଇଯିବ, କ୍ଷୁଧା ମଧ୍ୟ ଖାଇବାକୁ ମିଳିବନି। ତେଣୁ ଏଇଭଳି ଭାବରେ ସେ କହିଲେ ମୋତେ କିଛି କ୍ଷୁଧା ହେଉଛି ଏବଂ କିଛି ତୃଷାର ହେଉଛି, ମୋତେ କିଛି ଖାଦ୍ୟ ଏବଂ ପାନୀୟ ଦିଅ। ଏଭଳି ଭାବରେ କହିବାରୁ ସେମାନେ ଯାଇ ସାଙ୍ଗେ ସାଙ୍ଗେ ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ ଆଣିଦେଲେ, ପାନୀୟ ମଧ୍ୟ ଦେଲେ, ସେ ବୈଷ୍ଣବ ଜଣଙ୍କ ଭଗବାନଙ୍କୁ ଅର୍ପଣ କରି ହରେ କୃଷ୍ଣା ହରେ କୃଷ୍ଣା 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 ହରେ 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 ରାମ 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 ଭଗବାନଙ୍କୁ ଅର୍ପଣ କରି ସେ ଖାଦ୍ୟକୁ ଗ୍ରହଣ କଲେ, ଆଉ ଯାହା ଥିଲା ମିଳିଥିଲା ସେସବୁ ପୁଣି ତାଙ୍କୁ ପ୍ରଦାନ କଲେ। ସେମାନେ ସେସବୁ ଖାଇକି ସାଙ୍ଗେ ସାଙ୍ଗେ ସ୍ଥୂଳ ଶରୀର ପ୍ରାପ୍ତ ହେଲେ। ତାପରେ ସେ ବୈଷ୍ଣବ ଜଣ ପଚାରିଲେ, କହିଲେ କ'ଣ ହେଇଥିଲା ତୁମର କ'ଣ କେମିତି ନା, ଆଜ୍ଞା ଏଇଭଳି ଭାବରେ ଆମେ ଏଇ ଯେଉଁ ଆସନ୍ତାକାଲି ଯେଉଁ ଭାଗବତ ଜନ୍ମ, ଭାଗବତ ଜନ୍ମରେ ଏଇ ଗୋଟେ ଭାଗବତ ମଧ୍ୟ କଥା ଆସେ, ପଦ୍ମ ପୁରାଣରେ ବର୍ଣ୍ଣନା କରାଯାଇଛି। ଦୁନ୍ଦୁକାରୀ ବହୁତ ବଡ଼ ପାପୀ ଥିଲା ଏବଂ ସେ ଉଦ୍ଧାର ପାଇପାରୁନଥିଲା, କିନ୍ତୁ ଏଇ ଭାଗବତ ସପ୍ତାହ ଯେତେବେଳେ କରାଗଲା, ସେତେବେଳେ ପ୍ରତିଦିନ ଭାଗବତ ସପ୍ତାହ ଅନ୍ତରେ ସେ ଗୋଟେ ସପ୍ତ ଗଣ୍ଠି ଥିବା ବଂଶରେ ଆଶ୍ରୟ ନେଇଥିଲା। ଗୋଟି ଗୋଟି ଗଣ୍ଠି ଫୁଟିକିରି ଅନ୍ତିମ ଦିନ ଅନ୍ତିମ ଗଣ୍ଠିଟି ଫୁଟିଲା ଏବଂ ସେ ଗୋଟେ ଦିବ୍ୟ ଶରୀର ପ୍ରାପ୍ତ ହେଲା। ସମସ୍ତଙ୍କ ସାମ୍ନାରେ ଗୋଟେ ଦିବ୍ୟ ଗୋଟେ ସ୍ୱର୍ଣ୍ଣ ବିମାନ ଆସିଲା ଏବଂ ସେ ବିମାନରେ ବସି ଭଗବତ ଧାମକୁ ଗଲା। ଆସନ୍ତାକାଲି ଯେଉଁମାନେ ଭାଗବତ ଦାନ କରିବେ ସେମାନେ ସେଇଭଳି ଭାବେ ଭଗବତ ଧାମକୁ ଯିବେ, ଦ୍ୱାଦଶ କନ୍ଦରେ ସେଇଟା ବର୍ଣ୍ଣନା କରାଯାଇଛି। ତେଣୁ ଏଇଭଳି ଭାବରେ ଯେଉଁମାନେ ଭୂତ ପ୍ରେତ ସବୁ ରହିଛନ୍ତି, ସେମାନେ ଭୂତ ପ୍ରେତ କହିଲେ ଆମେ ଯେମିତି ସ୍ୱପ୍ନରେ ଦେଖୁଛେ, ସ୍ୱପ୍ନରେ ଯେଉଁ ଦେଖୁଛେ ଏସବୁ ସୂକ୍ଷ୍ମ ଶରୀର କାର୍ଯ୍ୟ, ସ୍ୱପ୍ନରେ ଦେଖୁଛେ ଆମେ ବହୁତ ଖାଦ୍ୟ ଖାଉଛେ, ବହୁତ ପାନୀୟ ପାନ କରୁଛେ, କିନ୍ତୁ ଆମର ପ୍ରକୃତ ସ୍ୱାଦ ପ୍ରାପ୍ତ ହୋଇପାରୁନାହିଁ ନାହିଁକି। ସେଗୁଡ଼ି ଭାବରେ ଯେଉଁମାନେ ସୂକ୍ଷ୍ମ ଶରୀର ଥାଆନ୍ତି ସେମାନେ ତାଙ୍କର ଯେଉଁ ଇଚ୍ଛା ସବୁ ରହିଛି ସେଇଟା ପୂରଣ କରିପାରନ୍ତି ନାହିଁ, ସେଥିପାଇଁ ସେମାନେ ଗୋଟେ ଅନ୍ୟ ସ୍ଥୂଳ ଶରୀରରେ ଯାଇକରି ଆଶ୍ରୟ ନିଅନ୍ତି। କାହାକୁ ଭୂତ ଲାଗେ, କାହାକୁ ପେତ ଲାଗେ, ଏସବୁ ରହିଛି ନା ପ୍ରଭୁପାଦ ମହାରାଜ ଆମେ ଦେଖିଛୁ, ସେଇଟା ମୁଁ ମଧ୍ୟ ଦେଖିଛି, ଆପଣମାନେ ମଧ୍ୟ ଦେଖିଥିବେ ଅନୁଭୂତି ଥିବ। ଏଇଭଳି ଭାବରେ ଜଣେ ଭୂତ ଗ୍ରାସ କରନ୍ତି। ତେଣୁ ଏଠି କୁହାଯାଉଛି ଯେ ଉଚୁ ଅବ୍ୟବସ୍ଥିତ ମତିନ୍, ତେଣୁ ଏଇ ଯେଉଁ ଶକଟାଟି ଓଲଟିଗଲା, ବିରାଟ ବଡ଼ ଶବ୍ଦ ହେଲା, ଭଗବାନ କେବଳ ତାଙ୍କର କ'ଣ ଛୋଟ ଛୋଟ ପାଦକୁ ବଢ଼େଇ ଦେଇଥିଲେ, ତେଣୁ ଆଚାର୍ଯ୍ୟ କହୁଛନ୍ତି ଶକଟାଟି ତଳକୁ ଆସ୍ତେ ଆସ୍ତେ ତଳକୁ ଆସୁଥିଲା, ଆସିକରି କୃଷ୍ଣଙ୍କୁ ଚାପି ଦେବା ପାଇଁ ଚିନ୍ତା କରୁଥିଲା। ସେଇ ଦୈତ୍ୟ କିଏ ସେ ହେଉଛି କ'ଣ ତା ନା, ନାଇଁ ତା ନାଁ ହେଉଛି ହିରଣ୍ୟାକ୍ଷର ପୁତ୍ର, ସେ ହେଉଛି ଉତ୍କଚ, ଉତ୍କଚ ଉତ୍କଚ ସେ ଅଭିଶାପ ପାଇଥିଲା, ଆସ୍ତେ ଆସ୍ତେ ଦବାଇ ଦେବା ପାଇଁ ଚିନ୍ତା କରୁଥିଲା, ତେଣୁ ଭଗବାନ ଟିକିଏ ଗୋଟେଟାକୁ ଟେକିଦେଲେ ପାଦ। ଇଏ ଅଙ୍ଘ୍ରି ବଳ, ଭଗବାନଙ୍କର ଅଙ୍ଘ୍ରି ବଳ, ଜଣେ ଆଚାର୍ଯ୍ୟ କହୁଛନ୍ତି ଭଗବାନଙ୍କର ଅଙ୍ଘ୍ରି ବଳ, ପୁତନାକୁ ଯେଉଁ ପ୍ରାଣ ନେଇଗଲେ ତାଙ୍କର ଓଷ୍ଠର ବଳ ପ୍ରଦର୍ଶନ କରିଥିଲେ। ଓଷ୍ଠର ବଳ କେତେ, ବିରାଟ ବଡ଼ କ୍ରେନ୍ ଯେଉଁଟା କରିପାରିବ ନାହିଁ, ଚାପିପାରିବ ନାହିଁ, ଭଗବାନ ସେଟାକୁ ଚାପି ଓଷ୍ଠରେ ସେଟାକୁ ଚାପିଦେଲେ, ପ୍ରାଣକୁ ନେଇଗଲେ, ଭଗବାନଙ୍କର ଓଷ୍ଠର ବଳ। ଏଇ ଯେଉଁ ଲୀଳାଟି ହେଉଛି ଭଗବାନଙ୍କର ଅଙ୍ଘ୍ରି ପାଦର ବଳ ଦେଖାଉଛନ୍ତି ଭଗବାନ। ଏଇଭଳି ଭାବରେ ଭଗବାନ ଶକ୍ତିମା, ସର୍ବଶକ୍ତିମା, ଐଶ୍ୱର୍ଯ୍ୟ ସମଗ୍ରସ୍ୟ ବୀର୍ଯ୍ୟ ଦଶସ ଶ୍ରିୟ ଜ୍ଞାନ ବୈରାଗ୍ୟ ଚୈବ ସନ୍ନାମ ଭଗବନା, ଏଇ ଛଅଟି ଐଶ୍ୱର୍ଯ୍ୟ ଭଗବାନଙ୍କର ରହିଛି, ସମସ୍ତ ଶକ୍ତି ଭଗବାନଙ୍କର ରହିଛି। ବଳମ ବଳବତ୍ତା ଚାହମ, ଯେତେ ବଳବାନ ବ୍ୟକ୍ତି ହୁଅନ୍ତୁ ନା କାହିଁକି, ତାଙ୍କର ବଳ ଭଗବାନ ପ୍ରଦାନ କରିଛନ୍ତି। ଭଗବାନ ଯଦି ସେ ବଳକୁ ନେଇଯିବେ ତାହେଲେ ସେ ବଳହୀନ ହୋଇଯିବ। ନାୟମ ଆତ୍ମା ବଳହୀନ ଲଭ୍ୟ ବୋଲି ଗୋଟେ ରହିଛି ଉପନିଷଦରେ, ଗୋଟେ ଶ୍ଳୋକ ଅଛନ୍ତି, ନାୟମ ଆତ୍ମା ବଳହୀନ ଲଭ୍ୟ। ତେଣୁ ତାର ଅର୍ଥକୁ କେତେକ ସମ୍ପ୍ରଦାୟ ସେମାନେ କହନ୍ତି ଯେ ବଳହୀନ ଲଭ୍ୟ କଲେ ତୁମେ ଯଦି ବଳ ନଥିବ ତୁମର ତୁମେ ଭଗବାନ ବିଷୟରେ ଜାଣିପାରିବ ନାହିଁ, ଆତ୍ମା ବିଷୟରେ ଜାଣିପାରିବ ନାହିଁ, ତେଣୁ ତୁମେ ଏକ୍ସରସାଇଜ କର, ଫୁଟବଲ ଖେଳ। ତୁଳସୀ ଗଛ କାହିଁକି ଲଗାଇବ, ସେଥିରେ କ'ଣ ମିଳିବ, ବାଇଗଣ ଗଛ ଲଗାଅ ତୋର ବଳ ହେବ। ଏଇଭଳି ଭାବରେ କେତେକ ସମ୍ପ୍ରଦାୟ ଅଛନ୍ତି, ସେମାନେ ଏଇଭଳି ଭାବରେ ତାଙ୍କୁ ଅର୍ଥ କରନ୍ତି। ବା ଯେଉଁ ପରମ୍ପରାରେ ନ ଆସିଲେ ଏଇସବୁ ଆମେ ପଢ଼ିକିରି ଆମର ଜ୍ଞାନ ବଳରେ ଆମ ଆମର ବୁଦ୍ଧି ବଳରେ ଆମେ ଏଇଠି ବୁଝିପାରିବା ନାହିଁ, ବେଦଶାସ୍ତ୍ରକୁ ବୁଝିପାରିବା ନାହିଁ। ତେଣୁ ନାୟମାତ୍ମା ବଳହୀନ ଲଭ୍ୟର ଅର୍ଥ ହେଉଛି ଆମେ ଚିତ୍ ବଳ ଦରକାର, ବଳବାନ ଯେଉଁ ରହିଛନ୍ତି ଭଗବାନ ବଳଦେବ ତାଙ୍କର କୃପା ପ୍ରାପ୍ତ ହେଲେ ଆମେ ଏଇ ଜ୍ଞାନ ପ୍ରାପ୍ତ ହୋଇପାରିବା, ଆତ୍ମା ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ହୋଇପାରିବା। ତେଣୁ ଇଏ ଯେଉଁ ବଳ ଭଗବାନ ଯେଉଁ ଦେଖାଉଛନ୍ତି ପ୍ରଧାନ, ସବୁକିଛି ବଳ ତାଙ୍କ ପାଖରେ ରହିଛି, ଆମେ ଯେଉଁ କିଛି ବଳ ପାଉଛେ ସେ ବଳ ସେ ଭଗବାନ ଦେଇଥିବାରୁ ଆମେ ସେଇଟା ବଳଟା ପ୍ରାପ୍ତ ହେଉଛେ। ଭଗବାନ ଯେତେ ନେଇଯିବେ ସେ ବଳ, ଆମେ ଆହୁରି ବଳହୀନ ହୋଇଯିବା। ସବୁକିଛି ବଳ ତାଙ୍କଠାରୁ ଆସୁଛି, ବୀର୍ଯ୍ୟ କଲେ ଶକ୍ତି, ସବୁକିଛି ଶକ୍ତି ସେ ପ୍ରଦାନ କରୁଛନ୍ତି। ଆମେ ହେଉଛୁ ଭଗବାନଙ୍କ ଶକ୍ତି, ପ୍ରକୃତରେ ଭଗବାନ ହେଉଛନ୍ତି ଶକ୍ତିମା, ଆମେ ହେଉଛୁ ତାଙ୍କର ପ୍ରକୃତି ବା ଶକ୍ତି। ଭଗବତ ଗୀତା ସପ୍ତମଧ୍ୟରେ ଭଗବାନ କହିଲେ ନା, ଭୂମି ରାଗ ନଳ ବାୟୁ କଂ ମନ ବୁଦ୍ଧିରେବଚ ଅହଙ୍କାର ଇତ୍ୟାଦି ଭିନ୍ନା ପ୍ରକୃତିର ଅଷ୍ଟଧା। ଏଇ ଯେଉଁ ଆଠଟି ପ୍ରକୃତି ରହିଛି ହେଉଛି ଭଗବାନଙ୍କର ଶକ୍ତି, ଭୂମି ଜଳ ଅଗ୍ନି ବାୟୁ ଆକାଶ ଏବଂ ମନ ବୁଦ୍ଧି ଅହଙ୍କାର, ଏ ତିନୋଟି ହେଉଛି ଆମର ସୂକ୍ଷ୍ମ ଶରୀର। ଆର ଯେଉଁ ଶକ୍ତି ମନରେ ଯେଉଁ ଚିନ୍ତା କରିବାର ଶକ୍ତି ରହିଛି, ଭୀଷଣ ପ୍ରଚଣ୍ଡ ବେଗ ବେଗ ରହିଛି ମନର, ଏଇଠି ଅଛି ଯାଇକି ପହଞ୍ଚିଗଲାଣି, କେଉଁଠି ଚନ୍ଦ୍ରପୃଷ୍ଠରେ ପହଞ୍ଚିଗଲାଣି, ଏତେ ବେଗ ମନର, ଏ ଶକ୍ତି କେଉଁଠୁ ଆସିଲା, ଭଗବାନ ଦେଇଛି। ଇନ୍ଦ୍ରିୟାଣ ମନସ୍ତାସ୍ମି, ଆମର ଇନ୍ଦ୍ରିୟମାନଙ୍କ ଭିତରେ ମନ, ଇଏ ହେଉଛି ଭଗବାନଙ୍କ ଗୋଟେ ବିଭୂତି, ମନଟା ଭଗବାନଙ୍କ ପାଖରୁ ଆସୁଛି। ବୁଦ୍ଧି ମଧ୍ୟ ଭଗବାନ ବୁଦ୍ଧି ଦେଇଛନ୍ତି, ଦଦାମି ବୁଦ୍ଧି ଯୋଗାନ୍ତମ, ବୁଦ୍ଧି ବୁଦ୍ଧିଟାକୁ ଯଦି ଆମେ ସଦ୍ବ୍ୟବହାର କରିବା, ଏଠି ଅବ୍ୟବସ୍ଥିତା ମତି ବୋଲି କୁହାଯାଇଛି, ବୁଦ୍ଧି ତାଙ୍କର ନିଶ୍ଚୟ କରିପାରୁନାହାନ୍ତି କେମିତି ହେଲା, ସବୁଠି କେମିତି ଭାଙ୍ଗିଲା ଚିନ୍ତା କରୁଛନ୍ତି ପିଲାମାନେ। କହିଲେ ମଧ୍ୟ ରୁଦତା ଅନେନ ପାଦେନ, ଛୋଟ ପିଲାମାନେ ବାଳକ, ଛୋଟ ପିଲାମାନେ ସେଠି ଥିଲେ, କୃଷ୍ଣ କହିଥିଲେ ଜଗିବା ପାଇଁ, ମା କହିଥିଲେ ଏ ପିଲାକୁ ଟିକେ ଜଗିବ, ଲାଲାକୁ ଜଗିବ, ତେଣୁ ସେ କହିଲେ ଯେତେବେଳେ ଏମାନେ ବ୍ୟସ୍ତ ହେଉଛନ୍ତି ଅବସ୍ଥିତା ଅବସ୍ଥିତା ମତି, ଚିନ୍ତା କରିବେ କେମିତି ହେଲା, ଭେତ ଗୋଟେ ଆସିଲା, ଭୂତ ଆସିଲା, କ'ଣ ହେଲା, ଏମିତି ଚିନ୍ତା କରୁଛନ୍ତି, ହୋ ହାଲା ଆଉ ଚାଲିଛି ସେଠି, ଏଠି ବିରାଟ ଚଡ଼ ରହିଛି, ବିରାଟ ଗୋଟେ ଶବ୍ଦ ହେଲା, ପ୍ରଚଣ୍ଡ ଶବ୍ଦ, ସବୁ ଯେଉଁ ନୃତ୍ୟ ଗୀତ ସବୁ ଯେତେବେଳେ ବନ୍ଦ ହୋଇଗଲା ସବୁ, ଏସବୁ ଆସି ପହଞ୍ଚିକି ଦେଖିଲା ବେଳକୁ ଏମିତି ଶକଟ ଓଲଟି ପଡ଼ିଛି, କ'ଣ ହେଲା କେମିତି ହେଲା, କିଛି ତ ଝଡ଼ଝଣ୍ଡା ନାହିଁ, କିଛି ନାହିଁ, ବାତ୍ୟା ନାହିଁ, କିଛି ନାହିଁ, ହୁଡ଼ୁହୁଡ଼ୁ ନାହିଁ କି ଅନ୍ୟ କୌଣସି ଏ ନାହିଁ, ଏବେ ଡାଇ ଆସିଲା ଯେଉଁ ବିଶେଷ କିଛି ଗଣ୍ଡଗୋଳ କରିପାରିଲା ନାହିଁ, ତେଣୁ ଏଇଭଳି ଭାବରେ କ'ଣ କିଛି ତ ନାହିଁ, କେମିତି ସେମାନେ ଓଲଟିଲା, ଆଶ୍ଚର୍ଯ୍ୟ ହେଉଛନ୍ତି। ଅବସ୍ଥା ମତି ନିଶ୍ଚୟ କରିପାରୁନାହାନ୍ତି, ବୁଦ୍ଧିରେ ସ୍ଥିର କରିପାରୁନାହାନ୍ତି, ତାଙ୍କ ବୁଦ୍ଧି ଫେଲିଓର ମାରୁଛି ସେଠି। ଆମେ ବୁଦ୍ଧି ଦ୍ୱାରା ଭଗବାନଙ୍କୁ ଜାଣିପାରିବା ନାହିଁ, ସେଥିପାଇଁ ଆମର ଭକ୍ତିର ସ୍ୱାମୀ ସୁନ୍ଦର କୁହାଯାଇଛି। ଅଥ ଶ୍ରୀକୃଷ୍ଣ ନାମାଦି ନ ଭଗତ ଗ୍ରାହ୍ୟ ଇନ୍ଦ୍ରିୟ, ଆମର ଯେଉଁ ଭୌତିକ ବୁଦ୍ଧି ରହିଛି ବା ଭୌତିକ ଇନ୍ଦ୍ରିୟମାନ ରହିଛନ୍ତି, ଏ ବିଷୟ ଏ ଦ୍ୱାରା ଆମେ ଭଗବାନଙ୍କୁ ଜାଣିପାରିବା ନାହିଁ। ସେବନ୍ମୁଖେ ଜୁହା ଦେଉ ସ୍ୱୟଂ ସ୍ଫୁରତି ଅଧ, ଏଇ ଇନ୍ଦ୍ରିୟମାନଙ୍କରେ ଯଦି ଆମେ ଭଗବାନଙ୍କ ସେବା କରିବା ଏବଂ ଇନ୍ଦ୍ରିୟମାନଙ୍କ ଭିତରେ ଯେଉଁ ସେବା କରିବା, ତା ଭିତରେ ଶ୍ରେଷ୍ଠ ଇନ୍ଦ୍ରିୟ ହେଉଛି ଜୁହା। କାରଣ ଜୁହା ଗୋଟେ ଏଭଳି ଇନ୍ଦ୍ରିୟ ଯିଏ ଦୁଇଟି କାର୍ଯ୍ୟ କରୁଛି, କର୍ମେନ୍ଦ୍ରିୟର କାର୍ଯ୍ୟ କରୁଛି, କ'ଣ ନା କଥା କହୁଛି, ଜ୍ଞାନେନ୍ଦ୍ରିୟର କାର୍ଯ୍ୟ କରୁଛି, ରସନା ଗ୍ରହଣ କରୁଛି, ଟେଷ୍ଟ ପ୍ରାପ୍ତ ହେଉଛି। ତେଣୁ ଏଇ ଜୁହା ଦ୍ୱାରା ଯଦି ଆମେ ଭଗବାନ କଥା ସେବା କରିବା, କିଭଳି ନା ଭଗବାନ କଥା କହିବା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ଭଗବାନ କଥା କହିବା ଏବଂ ଭଗବାନ ପ୍ରସାଦ ଅର୍ପଣ କରିବା, ସେବକ ସେବା କରିବା। ପ୍ରସାଦ ପ୍ରସାଦ ରେଡ଼ି ହେଇକି ଅଛନ୍ତି, କଥା ଶୁଣିଲା ବେଳେ ପ୍ରସାଦ ପାଇବା, ପ୍ରସାଦ ରେଡ଼ି ହେଇକି ଅଛନ୍ତି। ଏହି ଜୁହାର ଉପଯୁକ୍ତ ଆମେ ବ୍ୟବହାର କରିପାରିବା, ଶତକଡ଼ା ଅନେକ ଭାଗ ଲୋକ ଜୁହାର ଉପଯୁକ୍ତ ବ୍ୟବହାର କରିପାରୁନାହାନ୍ତି। ଭାଗବତ ବର୍ଣ୍ଣନା କରାଯାଇଛି, ସୁଖଦେବ ଗୋସ୍ୱାମୀ ଏଇଟା ମନ ଦୁଃଖରେ କହୁଛନ୍ତି, ଜୁହା ସତୀ ଦାର୍ଜରେ ଏକେଇବ ସୁତ ନ ଚମ୍ପ ଗାୟତି ରୁଗାଏ ଗାଥା, ଏଇଟା ସୌନକାଦି ଗୋସ୍ୱାମୀ କହୁଛନ୍ତି। ଜୁହା ପ୍ରାପ୍ତ ହେଇଛି କିନ୍ତୁ ଭେଙ୍କର ବେଙ୍ଗର ଜୁହା ଭଳି, ଭଗବାନ କଥା କହୁନାହାନ୍ତି। କେତେ ଆପଣ ବାହାରକୁ ଚାଲିଗଲେ କେତେ କଥା ଆସିବ, ଯେଉଁଥିରେ ଚାଲି ନ୍ୟୁଜ୍ ମାନେ ଗୀତ ଚାଲିଥିବ, ନ୍ୟୁଜ୍ ଚାଲିଥିବ, ବହୁତ କଥା ଚାଲିଥିବ, ବହୁତ କଥା ହେଉଛି, କିନ୍ତୁ ଭଗବାନ କଥା ଖୁବ୍ କ୍ୱଚିତ ମିଳିବ। ତେଣୁ ସେ ଜୁହାକୁ ଦାର୍ଜରେ ଦେବ ବୋଲି କୁହାଯାଉଛି, ବେଙ୍ଗର ଜୁହା ସହିତ ତୁଳନା କରାଯାଇଛି। ନ ଚପ ଗାୟତି ରୁଗାୟ ଗାଥା, ରୁଗାୟ ଭଗବାନଙ୍କର ବହୁତ ବିସ୍ତାର ଭାବେ ଲୀଳା ସବୁ ରହିଛି, ଯେତେ ଗୁଣଗାନ କଲେ ମଧ୍ୟ ଶେଷ ହେବ ନାହିଁ। ଗୋଟିଏ ଶ୍ଳୋକରେ ଗୋଟିଏ ଅକ୍ଷରରେ ଅନେକ ଅର୍ଥ ରହିଛି ଭାଗବତରେ, ଭାଗବତ ଏଭଳି ଗ୍ରନ୍ଥ, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ, ଏଭଳି ଭାବରେ ଅନେକ ଅର୍ଥ ରହିଛି, କିନ୍ତୁ ତଥାପି ସେହି ଭଗବାନଙ୍କର ଗୁଣଗାନ କରୁନାହାନ୍ତି। ଜୁହା ପ୍ରାପ୍ତ ହେଲେ ଭଗବାନ ସେଥିପାଇଁ କୁହାଗଲା, ଯମରାଜ କହିଲେ ସେମାନଙ୍କୁ ଆଣିବ ମୋ ପାଖକୁ, ଜୁହାନ ବ୍ୟକ୍ତି ଭଗବତ ଗୁଣ ନାମ ଧ୍ୟେୟ ଚେତଶ୍ଚନ ସ୍ମରତି ତଚ୍ଚରଣାରବିନ୍ଦ କୃଷ୍ଣ ନମତି ଗଚ୍ଛିର ଏକଦାପି ତାନେ ବ୍ରହ୍ମ ସୁତୋପିମୁଖା ଅକୃତ। ଭଗବାନଙ୍କର କୃତ କିଛି କରୁନାହାନ୍ତି, ବିଷ୍ଣୁ କୃତ କିଛି କରୁନାହାନ୍ତି, ସେମାନଙ୍କୁ ଆଣିବ ନା ପ୍ରଭୁ, କେଉଁମାନଙ୍କୁ ଆଣିବା, କାରଣ ଅଜାମିଳ କେସ୍ରେ ସବୁ ହେଇଗଲା ତ ଅସୁବିଧା ହେଇଗଲା, ସେମାନେ ଭାବିଲେ ଆଜି ମୃତ୍ୟୁବରଣ କରିଥାନ୍ତୁ, ଆଜି ରକ୍ଷା ପାଇଗଲେ, ଯମରାଜ ଯାଇକି ଶିକାୟତ କରୁଛନ୍ତି, ପ୍ରଶ୍ନ କରୁଛନ୍ତି କେତେ ଜଣ ଅଛନ୍ତି। ଆଉ ସେଦିନ ଆମର ଶିଶୁ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି, ସେଦିନ ଯେଉଁ ଫେରିକିରି ଆସିଲେ ବିଷ୍ଣୁ ଦୂତଙ୍କ ଠାରୁ, ଆଜି ଜୀବନ ବଞ୍ଚିଗଲା ଭାବିକିରି ଯମରାଜକୁ ଯାଇ ନମସ୍କାର କରୁନାହାନ୍ତି। ଯମରାଜ କହିଲେ କ'ଣ ଆଜି ଦୂତମାନେ କିଛି କ'ଣ ହେଇଛି, କ'ଣ ହେଇଛି ଆଜି ଆମେ ମୃତ୍ୟୁବରଣ କରିଥାନ୍ତୁ, କେତେ ଜଣ ଶାସକ ଅଛନ୍ତି ଆପଣଙ୍କ ଛଡ଼ା, ଆମେ ଭାବୁଥିଲୁ ଆପଣ ଏକମାତ୍ର ଭଗବାନ ବୋଲି। ଏଇଭଳି ଭାବରେ କହିଲା ପରେ ସବୁ ଯମରାଜ ତାଙ୍କୁ ଧର୍ମ ଉନ୍ନତ ଧର୍ମ ବିଷୟରେ କହିଲେ, ଯମରାଜ ତାଙ୍କୁ ABC କହିଥିଲେ, ଧର୍ମର ABC ବିଷୟରେ କହିଥିଲେ, ମାନେ କ'ଣ ପାପ ପୁଣ୍ୟ ବିଷୟରେ କହିଥିଲେ, ଆର ଉର୍ଦ୍ଧ୍ୱରେ ପାପ ପୁଣ୍ୟର ଉର୍ଦ୍ଧ୍ୱରେ ଯେଉଁ ଗୋଟେ ଧର୍ମ ରହିଛି ଉନ୍ନତ ଧର୍ମ ଶ୍ରେଷ୍ଠ ଧର୍ମ, ସେ ବିଷୟରେ ତାଙ୍କୁ କହିନଥିଲେ, କାହିଁକି ନା ତାଙ୍କର ଯୋଗ୍ୟତା ନଥିଲା, PhD ବା PG କରିବାର ଯୋଗ୍ୟତା ତାଙ୍କର ନଥିଲା, ABC ସେ ଶିଖୁଥିଲେ, ପ୍ରାଥମିକ ଶିକ୍ଷା ଦିଆହେଇଥିଲା ତାଙ୍କୁ। ତେଣୁ ଆଜି କହିଲେ ଦେଖ ମୁଁ ତୁମକୁ ସବୁଠୁ ଶ୍ରେଷ୍ଠ ଜ୍ଞାନ ଦେଉଛି, ଏତାବାନ ଏକ ଲୋକେଶ୍ୱିନ ପୁଂସା ଧର୍ମ ପରାସ୍ମୃତ, ମୁଁ ତୁମକୁ ଉନ୍ନତ ଧର୍ମ କହିନଥିଲି, ବର୍ତ୍ତମାନ ତୁମକୁ କହୁଛି, ଜାଣ ସେ ଧର୍ମ କ'ଣ ନା କ'ଣ ଭଗବତୀ କ'ଣ ଭକ୍ତିଯୋଗ ଭଗବତୀ ତା ନାମ ଗ୍ରହଣା ଦେବି, ଭଗବାନଙ୍କୁ ଯଦି ଭକ୍ତି କରିବ, ଏଇ ଭକ୍ତିର ଯେଉଁ ଅନେକ ପ୍ରକାର ଯେଉଁ ଅଙ୍ଗ ରହିଛି ଶ୍ରବଣ କୀର୍ତ୍ତନ ଇତ୍ୟାଦି, ତାଙ୍କ ନାମ ଗ୍ରହଣ ହେଉଛି ଶ୍ରେଷ୍ଠ ଭକ୍ତି, ତା ନାମ ଗ୍ରହଣା ଦେବି। ତେଣୁ ଯମରାଜଙ୍କ ଦୂତମାନେ ଭାବୁଛନ୍ତି ବୋଧେ ସମସ୍ତେ ତ କିଛି ନା କିଛି କିଏ କି ଥଟାରେ କହିଦେଉଛି, କାରଣ ବିଷ୍ଣୁ ଦୂତ ଶୁଣିକିରି ଆସିଲେ ନା, ପାଞ୍ଚ ଚାରି ପ୍ରକାର ରହିଛି ନାମଭାଷ ରହିଛି, ସାଙ୍କେତ୍ୟ ପାରିହାସଂ ସ୍ତବଂ ଭେଡ଼ନେ ବାବା, ସଙ୍କେତ କରି ଯଦି କିଏ ଜଣେ ଭଗବାନ ନାମ ନେଇଗଲା ସେ ଉଦ୍ଧାର ପାଇଗଲା, ପରିହାସରେ ଯଦି ଭଗବାନ ନାମ ନେଇଗଲା ସେ ଉଦ୍ଧାର ପାଇଗଲା, ହେଳାରେ ଯଦି ଭଗବାନ ନାମ ନେଇଗଲା ଉଦ୍ଧାର ପାଇଗଲା, ଏବଂ ସଙ୍କେତ ପାରିହାସ ସ୍ତୁଭମ ଡ୍ରାମାରେ ଯେଉଁ ରୋଲ୍ କରୁଛନ୍ତି କିଏ ନାରାୟଣ ନାରାୟଣ କହୁଛନ୍ତି ନାରଦ ରୋଲ୍ କରିକିରି ସବୁ ଉଦ୍ଧାର ପାଇଗଲେ, ଯେଉଁ ଯମରାଜ ଦୂତମାନ ହେଉ ତାଙ୍କର ଚାକିରି ଆଜି ଗଲା। ତେଣୁ ଯମରାଜ ଦେଖ ଆଇଠାରେ ବହୁତ ଅଛନ୍ତି ପାପୀ ବ୍ୟକ୍ତି ଅଛନ୍ତି, ନା ଆମକୁ ତାହେଲେ ପ୍ରଭୁ କୁହନ୍ତୁ କାହା କେଉଁମାନଙ୍କୁ ଆମେ ଆଣିବା ଏତିକ ଯେ ଆମେ କଷ ହେଇଗଲୁ ଆଉ ଭୁଲ କରିବୁ ନାହିଁ। ଯେମିତି ଜିହ୍ୱାନ ଭକ୍ତି ଭଗବତ ଗୁଣ ନାମ ଧ୍ୟେୟମ୍, ସେମାନଙ୍କୁ ଆଣିବ ଯାହାର ଜିହ୍ୱା ଭଗବାନଙ୍କ ନାମ ନେଉନାହିଁ। ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ 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 ହରେ ହରେ, ଭଗବାନ ଗୁଣଗାନ କରୁନାହିଁ, ଜିହ୍ୱା ପ୍ରାପ୍ତ ହେଇକିରି ଗୁଣଗାନ କରୁନାହିଁ ତାକୁ ଆଣିବ। ପ୍ରଭୁ ଯେଉଁମାନଙ୍କୁ ଜିହ୍ୱା ନାହିଁ କଥା କହିପାରୁନାହାନ୍ତି ମୁକ ନା ଚେତନ ସ୍ପର୍ଦ୍ଧିତ ଚରଣାର ବିନ୍ଦମ, ଜିହ୍ୱା ନଥିଲେ କ'ଣ ହବ? ସେ ତ ତାର ଚେତ ରହିଛି ନା, ଏଠି ମତି କଥା କୁହାଗଲା, ତାର ଚେତନା ରହିଛି ବା ତାର ମନରେ ଚିନ୍ତା କରୁଛି, ଭଗବାନଙ୍କୁ ଚିନ୍ତା କରୁଛି କି ସ୍ମରଣ କରୁଛି କି, ଯଦି କରୁଛି ତାକୁ ଆଣିବନି। ଚେତନ ସ୍ମର ଯେଉଁମାନେ କରୁନାହାନ୍ତି ତାକୁ ଆଣିବ, ଚେତନ ସ୍ମରଣ ଚରଣାର ବିନ୍ଦମ ନା ପ୍ରଭୁ ଏତିକି ନା ଆଉ କିଛି ନା, ହଁ ଚେତନ ସ୍ମରତି ଚରଣାର ବିନ୍ଦମ। ତାପରେ କ'ଣ କୃଷ୍ଣ ନମନ୍ତି ଚିର କଦାପି, ଭଗବାନ ଆମର ଶିର ପ୍ରଧାନ ମସ୍ତକ ଦେଇଛନ୍ତି। ଭଗବାନ ଯେଉଁ ଭଗବତ ଗୀତା କହିଲେ ଅନ୍ତିମରେ ଚାରୋଟି କଥା କହିଲେ, ଇ ଭଗବତ ଗୀତାର ସାର ମନମନା ଭବ ମଦଭକ୍ତୋ ମଧ୍ୟାଦି ମା ନମସ୍କୁରୁ, ନମସ୍କାର କରିବା। ଅର୍ଜୁନ ଭଗବତ ଗୀତା ଏକାଦଶ ଅଧ୍ୟାୟରେ କହିଛନ୍ତି, ଷୋହଳଟି କାରଣ ଦେଇଛନ୍ତି ଜଣେ କାହିଁକି ଭଗବାନ ନମସ୍କାର କରିବ। ତେଣୁ ସେ ଆଶ୍ଚର୍ଯ୍ୟ ଅର୍ଜୁନ କହୁଛନ୍ତି କସ୍ମାନ ନମନ୍ତି, କସ୍ମାତ କାହିଁକି ଲୋକମାନେ ଆପଣଙ୍କୁ ପ୍ରଣାମ କରୁନାହାନ୍ତି, କସ୍ମାତ ରହିଛି ରହିଛି, ତୁମେ ତୁମାଦି ଦେବ ପୁରୁଷ ପୁରାଣ ତୁମ ସବିଶ୍ୱାସ ପରମ ନିଧାନ ବେତାସି ବେଦମ ଚ ପରମ ଚ ଧାମ ତୋୟା ତତମ ବିଶ୍ୱମନ ଅନ୍ତରୂପ। ନଅଟି କାରଣ ବର୍ଣ୍ଣନା କରାଗଲା, ତାପରେ ସେ ସାତଟି କାରଣ ବର୍ଣ୍ଣନା କଲା, ତେଣୁ କାହିଁକି ଲୋକମାନେ ଆପଣଙ୍କୁ ପ୍ରଣାମ କରୁନାହାନ୍ତି, ଅର୍ଜୁନ ଆଶ୍ଚର୍ଯ୍ୟ ଏଇ କଥା କହୁଛନ୍ତି ଭଗବତ ଗୀତା ଏକାଦଶ ଅଧ୍ୟାୟରେ। ତେଣୁ ଯେଉଁମାନେ ମସ୍ତକ ପ୍ରାପ୍ତ ହୋଇଛନ୍ତି ଭଗବାନ ପ୍ରଣାମ କରୁନାହାନ୍ତି, କୃଷ୍ଣ ନ ନମନ୍ତ ଛିରେ କଦାପି, ସେମାନଙ୍କୁ ମୋ ପାଖକୁ ଆଣିବେ, ତା ନା ନେଧମ ମସ୍ତକ ବିମୁଖାନ କୁଲୁ, ଆହୁରି ମଧ୍ୟ କେତେଗୁଡ଼ାଏ ସବୁ କୁହାଯାଇଛି। ତେଣୁ ଏଇଭଳି ଭାବରେ ଯମରାଜ ତାଙ୍କୁ ସବୁ କହିଛନ୍ତି। ତେଣୁ ଏଇ ଯେଉଁ ଆମେ କ'ଣ ଏ କଥା କେଉଁଠୁ ଆସିଲା ଯେ ତେଣୁ ଏଇଭଳି ଭାବରେ ସେଠି ଯେଉଁ ହେଉଥିଲା ସେମାନେ ସମସ୍ତେ ଭଗବାନଙ୍କର ଆନନ୍ଦ ଚିହ୍ନ ରସ ସବୁ ଭଗବାନଙ୍କର, ତେଣୁ ଭଗବାନ ଏ ଯେଉଁ ଲୀଳା ସବୁ କରୁଛନ୍ତି ଆଜି ଶକଟ ଯେଉଁ ହୋଇଯାଇଛି ବ୍ୟସ୍ତ ହୋଇଯାଉଛନ୍ତି, ସେହି ସମୟରେ ଅବସ୍ଥିତା ମତି ତାଙ୍କର ନିଶ୍ଚୟ କରିପାରୁନାହାନ୍ତି କ'ଣ କାରଣ କ'ଣ କ'ଣ ପାଇଁ ଏଇସବୁ ହେଲା ବୁଝିପାରୁନାହାନ୍ତି। ତେଣୁ ଗୋପାଳ ଗୋପୀଶ ଗୋପମାନେ ଗୋପୀମାନେ ସବୁ ଯେଉଁ ନୃତ୍ୟ କରୁଥିଲେ ଆନନ୍ଦ କରୁଥିଲେ ପ୍ରସାଦ ଗ୍ରହଣ କରୁଥିଲେ ସବୁ ସେସବୁ ବନ୍ଦ ହୋଇଗଲା, ବାଧା ପାଇଗଲା, ସବୁ ବର୍ତ୍ତମାନ ଆସିକିରି ଚିନ୍ତା କରୁଛନ୍ତି କ'ଣ ହେଉଛି, କ'ଣ ପାଇଁ ଇଚ୍ଛା ହେଲା, କାହିଁକି ଏଭଳି ଘଟଣା ଅଘଟଣ ଘଟିଲା, କିଛି ତ କାରଣ ନାହିଁ, ସେମାନେ ବୁଝିପାରୁନାହାନ୍ତି ସର୍ବକାରଣର କାରଣ ଟିକେ ଶୋଇଛନ୍ତି, ସେ ସର୍ବକାରଣର କାରଣ ସେମାନେ ବୁଝିପାରୁନାହାନ୍ତି। ବାଳକମାନେ କହିଲେ ମଧ୍ୟ ଇଏ ହେଉଛି କାରଣ, ସେମାନେ ଗ୍ରହଣ କରୁନାହାନ୍ତି। ତେଣୁ ବାଳକମାନେ କହିଲେ ରୁଦତା ନେଇ ନା ପାଦେ ନ, ଏଇ ଯେଉଁ ପିଲା ଶୋଇଛି ଲାଲା ଇଏ ରୋଦନ କରୁଥିଲା କ୍ରନ୍ଦନ କରୁଥିଲା, କିଏ ଆସିଲେ ମା ଆସିଲେନି କିଏ ଆସିଲେନି, ତେଣୁ ସେ ଅନେନ ପାଦେନ ଏକ ପାଦ ଦୁଇ ପାଦକୁ ବଢ଼ିନାହାନ୍ତି, ଗୋଟିଏ ପାଦ ଏକ ପାଦ ପାଦକୁ ଅନେନ ପାଦନ କ୍ଷିପ୍ତମ ବଢ଼େଇଦେଲେ କ୍ଷିପ୍ତମ, ଏଥିରେ ନ ସଂଶୟ ଏଥିରେ କୌଣସି ସନ୍ଦେହ ନାହିଁ, ସେ ପାଦ ବଢ଼େଇଥିବାରୁ ଏ ସକଟିକୁ ଓଲଟିଗଲା। ତେଣୁ ଏଇଟା ଶୁଣିକିରି ସେ ଗୋପମାନେ ବାଳ ଗୋପୀମାନେ ଛୋଟ ପିଲା ଆଗର ବୁଢ଼ି ଠିକ୍ ନାହିଁ, ଗୋଟେ ଛୋଟ ପିଲା ଗୋଟେ ତାର ବଡ଼ କ'ଣ ଅଛି ସେ ସକଟରେ ଡୁଲି, ତ ତାଙ୍କ ଭିତରେ ସବୁ ଆଲୋଚନା ଚାଲିଲା। ତେଣୁ ଜଣେ ଆଚାର୍ଯ୍ୟ କହୁଛନ୍ତି ଯଦି ଜଣେ ଆମଠୁ କମ୍ ବୟସରେ ଅଛନ୍ତି, ଆମଠୁ କମ୍ ବୟସ କିନ୍ତୁ ଯଦି ସେ କୃଷ୍ଣ ଯେଇ କୃଷ୍ଣ ତତ୍ତ୍ୱବେତା ସେଇ ଗୁରୁ ହଏ, ମହାପ୍ରଭୁ କହିଲେ ଗୁରୁର ସଂଜ୍ଞା ମହାପ୍ରଭୁ ଦେଲେ, କିବାବିପ୍ର କିବା ନ୍ୟାସୀ ଶୂଦ୍ର କେନେ ନ ସେ ବ୍ରାହ୍ମଣ ହଉ ବା ସନ୍ନ୍ୟାସୀ ହଉ ବା ଶୂଦ୍ରଟି ମଧ୍ୟ ହଉ ଯେଇ କୃଷ୍ଣ ତତ୍ତ୍ୱବେତା ସେଇ ଗୁରୁ ହଏ ଯେ କୃଷ୍ଣ ତତ୍ତ୍ୱ ଜାଣନ୍ତି ସିଏ ହେଉଛନ୍ତି ଗୁରୁ ସେ ବାଳକ ହଉ ଷୋହଳ ବର୍ଷର ବାଳକ ଷୋହଳ ବର୍ଷ ବେଳେ ଥିଲା ତାଙ୍କ ବୟସ ଅଧିକା ହେଇଥାଇପାରେ କିନ୍ତୁ ଷୋହଳ ବର୍ଷ ବେଳେ ଦେଖାଯାଉଥିଲେ ସୁଖଦେବ ଗୋସ୍ୱାମୀ ଯେତେବେଳେ ଭାଗବତ କଥା କହୁଥିଲେ ସେଠି ତାଙ୍କର ପିତା ବ୍ୟାସଦେବ ଥିଲେ ବ୍ୟାସଦେବ ଗୁରୁ ନାରଦ ମୁନି ଥିଲେ ବହୁତ ମୁନି ସବୁ ରହିଥିଲେ 60,000 ମୁନି ଥିଲେ ସେଠି କିନ୍ତୁ ସୁଖଦେବ ଗୋସ୍ୱାମୀ ଭାଗବତ କହିଲେ ଷୋହଳ ବର୍ଷ ଭଳି ଦେଖାଯାଉଛନ୍ତି ପ୍ରତିମା ହେଉଛନ୍ତି ବୟସରେ କମ୍ ବୟସ ଉଲଗ୍ନ ରହିଛନ୍ତି ଡ୍ରେସ୍ ମଧ୍ୟ ନାହିଁ କିଛି କୌପିନଟେ ମଧ୍ୟ ପିନ୍ଧିନାହାନ୍ତି ଦିଗ୍ବସନା କୌଣସି ବସ୍ତ୍ର ନାହିଁ ଶରୀରରେ କିନ୍ତୁ ସେ ବ୍ୟାସ ଆସରେ ବସି ସେଠି କଥା କହୁଛନ୍ତି ଭାଗବତ କଥା କହୁଛନ୍ତି ଯେ ଆମଠୁ କମ୍ ବୟସରେ ହେଲେ ମଧ୍ୟ ଯଦି ସେ କୃଷ୍ଣ ତତ୍ତ୍ୱ ଜାଣନ୍ତି ତାହେଲେ ଆମେ ସେଇଟା ଗ୍ରହଣ କରିବା ଜଣେ ଆଚାର୍ଯ୍ୟ ଆର ତତ୍ତ୍ୱର ତତ୍ତ୍ୱରେ ଏ କଥା କହିଛନ୍ତି ଗୋଟେ ତତ୍ତ୍ୱ ପ୍ରଦର୍ଶନ କରାଯାଉଛି ଛୋଟ ପିଲା ହେଲେ ମଧ୍ୟ ଯଦି ସେମାନେ ଜାଣନ୍ତି ତତ୍ତ୍ୱକୁ ଜାଣନ୍ତି ତାହେଲେ ସେଟାକୁ ଆମେ ଗ୍ରହଣ କରିବା ସାଧାରଣତଃ ଆମ ଜଣେ ଆଚାର୍ଯ୍ୟ କହୁଥିଲେ ଯଦି ବୃଦ୍ଧ ବ୍ୟକ୍ତିମାନେ ଭଗବାନ ଭଜନ କରୁନାହାନ୍ତି ଯଦି ଛୋଟ ପିଲା ଆମ ଶ୍ରୀଷ୍ଣ ରାଧା ମୋହନ ସ୍ୱାମୀ ମହାରାଜ କହୁଥିଲେ ତାହେଲେ ସେ ଯାଇଥିଲେ ପାର୍ଶ୍ୱ ଜଗତକୁ ସେଠି ଜଣଙ୍କ ଗୃହକୁ ଯାଇଥିଲେ ଭାଗବତ କଥା କହିବା ପାଇଁ ସେ ଗୃହରେ ପଶି ଦେଖିଲେ ଭଗବାନଙ୍କ ମୂର୍ତ୍ତି ରହିଛି ବିଗ୍ରହ ରହିଛି ବା ଫଟୋ ରହିଛି ସେଠି ପ୍ରଣାମ କଲେ ସେ ଛୋଟ ପିଲା କହିଲା ଇଏ ଭଗବାନଙ୍କ ଘର ନାହିଁ ନା ଭଗବାନଙ୍କ କାହା କରେ ନା ଉଦ୍ଧାରେ ତେଣୁ ଇଏ କହୁଛନ୍ତି ମହାରାଜ କହୁଛନ୍ତି ଯେ ଛୋଟ ପିଲା ହେଲେ ମଧ୍ୟ ସେ ଜାଣୁଛନ୍ତି ଇଏ ଭଗବାନଙ୍କ ଘର ସବୁ ଘରେ ସମସ୍ତେ ଭଗବାନଙ୍କର ପୂଜା ଘର ଗୋଟେ ରହୁଛି ପୂଜା କରୁଛନ୍ତି ସେଠି ଭଗବାନଙ୍କର ତେଣୁ ଛୋଟ ପିଲାଟି ହେଲେ ମଧ୍ୟ ଯଦି ସେ କହିବ ଯେ ମଜା ବା ଜେଜେ ତୁମେ ଭଗବାନଙ୍କ ନାମ ନିଅ ହରେ କୃଷ୍ଣା 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 ହରେ 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 ରାମ 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 ହରେ ହରେ ତୁ ମୋଠୁ ବେଶୀ ଯେ ମୋର ବାଳ ପାଚି ଯାଇଛି ତୁ ମୋଠୁ ଆଜିକା ପିଲା ତୁ ମୋତେ କହିବୁ ଶିକ୍ଷା ଦେବୁ ବୁଦ୍ଧି ଦେବୁ କେମିତି ଇଏ ହେବ କେମିତି ଭଗବାନ ଭଜନ କରାଯିବ ଏହି ସମ୍ବନ୍ଧରେ ଶ୍ରୀଶ୍ରୀମଦ ଗୌରବନ୍ଦ ସେ ମହାରାଜ ଗୋଟେ କଥା କହନ୍ତି ଗୋଟେ ଶାଶୁ ବୋହୂ କିଏ ଯାଇଥିଲେ କଥା ଶୁଣିବା ପାଇଁ ଭାଗବତ କଥା ଶୁଣିବା ପାଇଁ ବୋହୁ ସେ ବହୁତ ସରଳ ହୃଦୟ ବ୍ୟକ୍ତି ତେଣୁ ସେ ଭଗବାନ କଥାକୁ ସହଜରେ ଗ୍ରହଣ କଲା ସାଧୁ ଜଣ କହିଲେ ଆନନ୍ଦେ ବୋଲ ହରିହରି ହରି କରିବେ ବହୁ ପାରି ତେଣୁ ଏ ଶୁଣି ତାର ବିଶ୍ୱାସ ଆସିଲା ଶ୍ରଦ୍ଧା ଆସିଲା ତେଣୁ ଯେତେବେଳେ ସେ ଫେରୁଛନ୍ତି ଭାଗବତ କଥା ସରିଲା ଫେରୁଛନ୍ତି ବାଟରେ ନଦୀଟି ପଡ଼ିଲା ଯେଉଁ ନଦୀଟି ହେଉଛି ଜୁଆରିଆ ନଦୀ ଜୁଆର ଆସିଗଲେ ନଦୀ ପାଣି ପଡ଼ିଯିବ ତେଣୁ ଆସନ୍ତି ବହୁ ଚିନ୍ତା କଲା ବୁଡ଼ି ଯାଉଥିଲା ସେ ବହୁ ଚିନ୍ତା କଲା ଯେଉଁ ଭଗବାନଙ୍କ ହରିଙ୍କର ନାମ ନେଲେ ଜଣେ ଭବସାଗର ପାର ହୋଇଯିବ ଏ ଛୋଟିଆ ନଦୀଟା କେତେ କଥା ତେଣୁ ହରିଙ୍କର ନାମ ନେଇ ସେ ପାର ହୋଇଗଲା କିନ୍ତୁ ବୁଢ଼ୀ ଶାଶୁ ବୁଢ଼ୀ ତାର ଭଗବାନ କଥାରେ ବିଶ୍ୱାସ ନାହିଁ ସାଧୁ କଥାରେ ବିଶ୍ୱାସ ନାହିଁ ଯାଇଥିଲା କ'ଣ ଗପ କହିଲେ ଶୁଣିବେ ବୋଲି କ'ଣ ଖାଇବାକୁ ମିଳିବ ଖାଇକି ଆସିବେ ଏଇଥିପାଇଁ ଯାଇଥିଲା ତେଣୁ ବୁଟକୁ ହେଉଛି ବୋଉ କହିଲା ମା ତମେ ଶୁଣିଲନି କି ଯେଉଁ କହୁଥିଲେ ଗୋସାଇଁ କହୁଥିଲେ ହରିଙ୍କର ନାମ ନିଅ ହରିଙ୍କ ନାମ ନେଲେ ଭବ ପାର ନଦୀ ଭବସାଗର ପାର ହୋଇଯିବ ଛୋଟିଆ ନଦୀ କ'ଣ ଅଛି ନା ତୁ ମୋତେ ବୁଝି ଶିଖେଇବୁ ସିଏ ଭଗବାନ ହରିଙ୍କର ନାମ ନେବା ବି ଗୁଡ଼ିକି ମଲାସ ତେଣୁ ଏଇଭଳି ଭାବରେ ଛୋଟ ପିଲା ହେଲେ ମଧ୍ୟ ଯଦି ସେମାନେ କୃଷ୍ଣ ତତ୍ତ୍ୱ ଜାଣନ୍ତି ତାହେଲେ ଆମେ ତାକୁ ଗୁରୁ ହିସାବରେ ଗ୍ରହଣ କରିବା ଏହି କୃଷ୍ଣ ତତ୍ତ୍ୱବେତା ସେଇ ଗୁରୁ ହଏ ତେଣୁ ଏଇଭଳି ଭାବରେ ଏ ସପ୍ତମ ଅଧ୍ୟାୟରେ ଏହି ଲୀଳା ସବୁ ବର୍ଣ୍ଣନା କରାଯିବ ଆମର କଥାକୁ ବିଶ୍ରାମ ଦେବା ପୂର୍ବରୁ ଆମେ ପ୍ରଶ୍ନ ପଚାରିବା ଆମ କଥା କିଛି ତ୍ରୁଟି ରହିଗଲା ବା କାହାର କିଛି ସନ୍ଦେହ ରହିଗଲା ବା କିଛି ଜିଜ୍ଞାସା ରହିଛି ତାହେଲେ କରିପାରନ୍ତି ଆଜ୍ଞା
ତାଙ୍କର କର୍ମଫଳ ଅନୁସାରେ ସେ ଯେଉଁଭଳିଆ ଭାବରେ ଯିଏ ଯେଉଁ ଯେତିକି ପ୍ରକାର ପାପ କାମ କରୁଥିବ ସେଇ ଅନୁସାରେ ଡ୍ୟୁରେସନ୍ ଦିଆଯିବ ହଁ ପାଇବେ ସରିଗଲା ପରେ ପାପ କରିଛନ୍ତି ପୁଣ୍ୟକର୍ମର ପ୍ରତିକ୍ରିୟା ସରିଲା ପରେ ଜଣେ କିଣି ପୁଣ୍ୟ ମର୍ତ୍ତ୍ୟଲୋକଙ୍କୁ ମିଶନ୍ତି ସେଇଭଳି ଭାବରେ ପାପକର୍ମ ସରିଗଲା ପରେ ସେ ପୁଣି ସ୍ତ୍ରୀ ଶରୀର ପ୍ରାପ୍ତ ହେବେ ଯେତେ ଦିନ ପର୍ଯ୍ୟନ୍ତ ଉଦ୍ଧାର ନ ହୋଇଛନ୍ତି ସେ ବୋଧ କ୍ରିୟା କଥାରେ ବୁଦ୍ଧି ବୁଝିବେ ନା ସୂକ୍ଷ୍ମ ଶରୀରଟା ଖାଲି ଗୋଟେ ଇଏ ପାଇଁ ଦିଆଯାଉଛି ଦଣ୍ଡ ପାଇଁ ଦିଆଯାଉଛି ନହେଲେ ସେମାନେ ସ୍ତ୍ରୀ ଶରୀର ପ୍ରାପ୍ତ ହେବେ
ଆଜ୍ଞା ନା
ସେମିତି ନାହିଁ, ନହେଲେ ମଧ୍ୟ ହଁ ଭଗବାନଙ୍କ ନାମ କୀର୍ତ୍ତନ ଦରକାର ନାହିଁ। ଭୌତିକ ଜଗତରେ ଜଣେ ଯେଉଁ ରହୁଥିବା ଭଗବାନ ଭୁଲି ଯାଇଥିବାରୁ ଭୌତିକ ଜଗତରେ ଆସିଛି, ସେ ସ୍ଥୂଳ ଶରୀର ପାଉ ବା ସୂକ୍ଷ୍ମ ଶରୀର ହଉ, ଭଗବାନ ଭୁଲି ଯାଇଥିବାରୁ ସେ ଏଇ ଶରୀର ପ୍ରାପ୍ତ ହେଇଛି, ସ୍ଥୂଳ ଶରୀର ହଉ ବା ସୂକ୍ଷ୍ମ ଶରୀର ହଉ। ଜଣେ ଯେତେବେଳେ ଭଗବାନଙ୍କ ଶରଣ ଯାଏ, ଯିବେ ଗୁରୁଙ୍କ ଶରଣ ଯାଇ ଭଗବାନଙ୍କର ନାମ ଭଗବାନଙ୍କ ସେବା କରିବେ, ଭଗବାନଙ୍କର ଶରଣ ଯିବେ, ତାହେଲେ ସେ ଭୌତିକ ଜଗତରୁ ଉଦ୍ଧାର ପାଇବେ। କିନ୍ତୁ ଭୌତିକ ଜଗତରେ ସୂକ୍ଷ୍ମ ଶରୀରରେ ରହିକରି ମଧ୍ୟ ଯଦି ଭଗବାନଙ୍କ ଭଜନ ନ କଲେ ମଧ୍ୟ, ଭଗବାନ ଭଜନ କଲେ ମଧ୍ୟ ସେମାନେ ଉଦ୍ଧାର ପାଇଯିବେ। ଯେମିତି ଉଦାହରଣ ରହିଛି ଧୁନ୍ଧୁକାରୀ ପଦ୍ମପୁରାଣରେ ଏଇଟା ବର୍ଣ୍ଣନା କରେ, ଧୁନ୍ଧୁକାରୀ ସେ ସୂକ୍ଷ୍ମ ଶରୀରରେ ରହିଥିଲା କିନ୍ତୁ କରିବାରୁ ସେ ଉଦ୍ଧାର ପାଇଲା, ସେ ତାଙ୍କ ତ ଆଉ ନାହିଁ ଇଏ ନା, ସେଇଥିପାଇଁ ସେମାନେ ପିତୃଲୋକରେ ପିତୃଲୋକରେ ମଧ୍ୟ ସେମାନେ ସ୍ଥୂଳ ଶରୀର ସେମାନେ ପ୍ରାପ୍ତ ହୁଅନ୍ତି, ଯାଆନ୍ତି ଦେବତା ଦେବାନ ପିତୃ ଯାଆନ୍ତି ପିତୃଭତା, ପିତୃଲୋକରେ ସେମାନେ ପିତୃଲୋକ ସେମାନେ ସ୍ଥୂଳ ଶରୀର ପାଆନ୍ତି। କିନ୍ତୁ ଯେଉଁମାନେ ନର୍କରେ ରହିଥାନ୍ତି, ନର୍କରେ ମଧ୍ୟ ତାଙ୍କୁ ସ୍ଥୂଳ ଶରୀର ଦିଆଯାଏ, ଯାତନା ଶରୀର ତାକୁ କୁହାଯାଏ। କିନ୍ତୁ ଯେଉଁମାନେ ସ୍ଥୂଳ ଶରୀର ପ୍ରାପ୍ତ ସେ ବିଭୁତ ପ୍ରକାର ଗୋଟେ ଲୋକ ରହିଛି, ଲୋକ ରହିଛି ସୂକ୍ଷ୍ମ, ସେମାନେ ସେ ଲୋକଟି ରହିଛି, ଯେମିତି ଆମେ ପୃଥିବୀ ଲୋକ ରହିଛି ସେମିତି ଗୋଟେ ଲୋକ ରହିଛି, ଭୂତପ୍ରେତମାନଙ୍କ ଲୋକ ରହିଛି, ଯାଆନ୍ତି ଦେବତା ଦେବାନ ପିତୃଣୀ ଯାଆନ୍ତି ପିତୃପତା, ଭୂତାଳି ଯାଆନ୍ତି ଭୂତେଜିଆ, ଯେଉଁମାନେ ଭୂତପ୍ରେତଙ୍କର ପୂଜା କରନ୍ତି ସେମାନେ ସେଇ ଲୋକକୁ ଯିବେ। ତେଣୁ ହଁ ତାଙ୍କର ଯେମିତି ଆମର ମନୁଷ୍ୟ ଶରୀର ପ୍ରାପ୍ତ ହେଇଛି, ମନୁଷ୍ୟ ଶରୀର ସ୍ଥୂଳ ଶରୀର ପୁଣି ଛାଡ଼ିବାକୁ ପଡ଼ିବ ନା, ଟର୍ମ ରହିଛି ଏତିକି ବର୍ଷ ଜନ୍ମ ଜଣେ ଏତିକି ବର୍ଷ ଜଣେ ଏଇ ଶରୀରରେ ରହିବ, ସେଇଭଳି ସେ ବି ତାଙ୍କୁ ଦିଆଯାଏ ଏତିକି ସୂକ୍ଷ୍ମ ଶରୀରରେ ଏତିକି ବର୍ଷ ରହିବ। ଯେଉଁ ତାଙ୍କର ଯଦି ଆସକ୍ତି ରହିଛି ବା କେମିତି ରହିଛି ସେଠିକି ଯାଇପାରୁନାହାନ୍ତି, ଯେଉଁମାନେ ଚାହୁଁଛନ୍ତି ସେଠିକି ଯିବା ପାଇଁ ସେମାନେ ଯିବେ, ଭୂତପ୍ରେତ ପୂଜା କରି ଯେଉଁମାନେ ଚାହୁଁଛନ୍ତି ସେଠିକି ଯିବା ପାଇଁ ଯିବେ। କିନ୍ତୁ ତାଙ୍କର ଯଦି ଆସକ୍ତି ରହିଯାଇଛି, ବହୁତ ତାଙ୍କର ପୂର୍ବ ଶରୀର ପ୍ରତି ଆସକ୍ତି ରହିଛି, ଏସବୁ ଭଗବତ ଗୀତା ମହାତ୍ମାରେ ରହିଛି, ସେ କଥା ସେ ବର୍ଣ୍ଣନା କରାଯାଇଛି। ପ୍ରଭୁପାଦ ମହାରାଜ କହନ୍ତି ଗୋଟେ ନୂଆ ଗୋଟେ ଘର ଭିତରେ ନୂଆ ଘରଟେ ହେଇଥିବ କିନ୍ତୁ ଗୋଟେ ଝିଟିପିଟି ଆସିକି ପହଞ୍ଚିଗଲା, ଝିଟିପିଟି କ'ଣ ନା ସେ ତା'ର ସେ ଘର ପ୍ରତି ଆସକ୍ତି ରହିଛି, ତେଣୁ ସେ ଝିଟିପିଟି ନେଇକି ଜନ୍ମ ହେଉଛି ବା ପ୍ରତ୍ୟେକ ହିସାବରେ ବି ରହୁଛି। ଆଜ୍ଞା ୮୪ ଲକ୍ଷ ଯୋଉ ଜନ୍ମ ପ୍ରାପ୍ତ ହବ ଇଏ ଯେଉଁ ଭିତ୍ତପ୍ରତଟା ସେଇଟା ସେ 84 ଲକ୍ଷରେ ଆସୁନି, ସେଇଟା ମାନେ ଯେମିତି ତାଙ୍କର ଯେଉଁ ଶରୀରଟା ଦିଆଗଲା, ଆପଣଙ୍କୁ ଶରୀରଟା ଦିଆଗଲା, ଶରୀରଟା ଆପଣ ଆତ୍ମହତ୍ୟା କରିବା ପାଇଁ ଦିଆ ହେଇନି, ଆପଣ ଯେଉଁ ଆତ୍ମହତ୍ୟା କଲେ ସେଥିପାଇଁ ସିଏ ଆଉ ସ୍ଥୂଳ ଶରୀର ପ୍ରାପ୍ତ ହେଇପାରିବ ନାହିଁ। ସୂକ୍ଷ୍ମ ଯେଉଁ ଦେବତାମାନଙ୍କର ଏଇଟା କ'ଣ ସେ 84 ଲକ୍ଷରେ ଆସୁଛନ୍ତି କି, ଦେବତାମାନେ ଆସୁନାହାନ୍ତି, ଅନ୍ୟ ଯେଉଁ ଲୋକ ସବୁ ରହିଛି ସେମାନେ ଏଥିରେ ଆସୁନାହାନ୍ତି ନା, ତେଣୁ ଏଇ ପୃଥିବୀ ପୃଷ୍ଠରେ ଯେଉଁ 84 ଲକ୍ଷ ଜୀବ ଅଛନ୍ତି ତାଙ୍କ ବିଷୟରେ କୁହାଗଲା। କିନ୍ତୁ ଏଇଟା ଯେଉଁମାନେ ଶରୀର ପ୍ରାପ୍ତ ହୋଇପାରୁନାହାନ୍ତି ଯେହେତୁ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ ଲିପ୍ତ ରହିଲେ ସେଥିପାଇଁ ସେମାନେ ସ୍ଥୂଳ ଶରୀର ପାଇବେନି, ସୂକ୍ଷ୍ମ ଶରୀର ରହିବେ। ପୁଣି ଯେତେବେଳେ ତାଙ୍କର ଟର୍ମ ସରିଯିବ, ଆପଣ ଯେମିତି ଜଜ୍ମେଣ୍ଟ ଦେଉଛନ୍ତି ଗୋଟେ ଜେଲ୍କୁ ଦେଲେ, ଏତେ ବର୍ଷ ପାଇଁ ଦେଲେ ନା, ଆଉ କିଏ ସାରା ଜୀବନ ପାଇଁ ଜେଲ୍ ଯାଉଛି, କିଏ ବର୍ଷ ପାଇଁ ଯାଉଛି, ଏଇଭଳି ଭାବରେ ତାଙ୍କର କର୍ମଫଳ ଅନୁସାରେ ଆପଣ ଦେଉଛନ୍ତି, ସେଇଭଳି ଭାବରେ ତାଙ୍କର ଯେଉଁ କର୍ମ ଫଳ ଅନୁସାରେ ସେମାନେ ଯେଉଁଭଳି ଭାବରେ ପାପ କାର୍ଯ୍ୟ କରିବେ ସେଇ ଅନୁସାରେ ତାଙ୍କର ଟର୍ମଟା ରହିଛି, ସେ ସେଇ ଟର୍ମରେ ସରିଲା ପରେ ପୁଣି ସେ ସ୍ଥୂଳ ଶରୀର ପ୍ରାପ୍ତ ହେବ। କିନ୍ତୁ କିନ୍ତୁ ଯେହେତୁ ତାଙ୍କର ଆସକ୍ତି ରହିଛି, ତେଣୁ ସେମାନେ ସେ ଲୋକକୁ ନ ଯାଇକରି ଏଇ ଭୌତିକ ଜଗତରେ ବି ରହନ୍ତି, ସେମାନେ ଏଇ ସବୁ ବିଭିନ୍ନ ଅନ୍ୟ ସ୍ଥୂଳ ଶରୀରରେ ଯାଇକରି ରହିକରି ସେମାନେ ସେ ଆନନ୍ଦଟାକୁ ପ୍ରାପ୍ତ ହୁଅନ୍ତି। ସ୍ଥୂଳ ଶରୀରରେ ଆନନ୍ଦ ଯେଉଁ ରହିଛି, ସୂକ୍ଷ୍ମ ଶରୀର ସେଇଟା ଆମେ ପାଇପାରିବେ ନାହିଁ ନା, ରସଗୋଲାଟା ଖାଇବାଟା ଆମେ ଖାଲି ଚିନ୍ତା କଲେ କ'ଣ ପ୍ରାପ୍ତ ହୋଇପାରିବା, ସେ ଟେଷ୍ଟଟା ପାଇପାରିବା, ରସଗୋଲାଟା ଖାଇଲେ ସେ ଟେଷ୍ଟଟା ପାଇବା, ସେଭଳିଆ ସୂକ୍ଷ୍ମ ଶରୀରରେ ମାନେ ସେମାନେ ସେ ପ୍ରକୃତ ଆନନ୍ଦଟା ପ୍ରାପ୍ତ ହୋଇପାରନ୍ତି ନାହିଁ, ସେଥିପାଇଁ ସେମାନେ ଗୋଟେ ସ୍ଥୂଳ ଶରୀର ଖୋଜନ୍ତି। କେଉଁଠି ଗୋଟେ ସୁବିଧା ମିଳିଲେ ଯାଇକି କିଛି ରହିଛି ତାଙ୍କର ଆସକ୍ତି ରହିଛି, ସେଥିପାଇଁ ସେମାନେ ପୃଥିବୀ ରହୁଛନ୍ତି, ନହେଲେ ସେମାନେ ଚାଲିଯିବେ ସେଠିକି, ତାଙ୍କର ଲୋକ ହେଉଛି ସେଠି। ଯେମିତି ଆମର ଆମେ କହିବା ଯେ ଏଇ ଯେଉଁ କିଏ କାଳିଅ, କାଳିଅର ଲୋକ ରହୁଥିଲା ସେଠି, ସେ କିନ୍ତୁ ଏଠି ଆଶ୍ରୟ ନେଇଥିଲା, କାହିଁକି ନା ସେ ଗରୁଡ଼ଙ୍କ ଭୟରେ ଆସି ରହିଥିଲା। ସେମିତି ଇଏ ରହୁଛି, ଏକ୍ସେପ୍ସନ୍ ରହିଛି। ହଁ, ସେଇଟା ପୃଥିବୀ ପାଇଁ, ପୃଥିବୀ ପୃଷ୍ଠ ପାଇଁ ରହିଛି। ହଁ, ସେମାନେ ତା ପୂର୍ବ ଜନ୍ମ ଅନୁସାରେ ସେଇଟାକୁ ଦିଆଯିବ ତାଙ୍କୁ, ସେଇ କେଉଁ ଜନ୍ମ ପାଇବ। ହଁ, ସେଠି ଆଇବ, ସେଠି ହଁ, ସେ ପ୍ରେତ ଜନ୍ମ ପ୍ରାପ୍ତ ହେବା ପୂର୍ବରୁ ତାର ହିସାବ କରା, କେତିକି ସେ କେତିକି ଜନ୍ମ ପ୍ରେତ ଜନ୍ମ ରହିବ, କେତେ ବର୍ଷ ରହିବ, ତାପରେ ବହୁ ଶରୀର ପ୍ରାପ୍ତ ହେବ, ସେଇଟା ସବୁ ଯେଉଁଟାକ କୁହାଯାଇଛି ଭଗବତ ଗୀତାରେ କୁହାଯାଇଛି, କିଂ କର୍ମ କିଂ ଅକର୍ମ ଇତି କବୈ ଅତ୍ର ମୋହିତା, କେଉଁ କର୍ମର କିଭଳି ଫଳ ଜଣେ କବେ ବି ବୁଦ୍ଧିମାନ ବ୍ୟକ୍ତି ମଧ୍ୟ ଜାଣିପାରିବେ ନାହିଁ। ତେଣୁ 84 ଲକ୍ଷ ଯେଉଁ ଜୀବ ରହିଛନ୍ତି ବାୟୋଡାଇଭରସିଟି କଥା ଯେଉଁ କହିଲେ, ସେଇଟା ପୃଥିବୀ ପାଇଁ ରହିଛି, କିନ୍ତୁ ଅନ୍ୟ ଲୋକ ପାଇଁ ସେଇଟା କୁହାଯାଇନି। ସ୍ୱର୍ଗଲୋକରେ ସ୍ୱର କ'ଣ ଦେବତାମାନେ ରହିଛନ୍ତି, କିନ୍ନର ଚାରଣ ଏସବୁ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ତାଙ୍କ କଥା କୁହାଯାଇଛି, ସେଟା କୁହାଯାଇନି। ପୃଥିବୀ ପୃଷ୍ଠ କଥା କୁହାଯାଉଛି, ଏଇସବୁ ବହୁତରେ ଜାଗା, ସ୍ୱର୍ଗଲୋକ ମଧ୍ୟ ବହୁତ ଜାଗା, କିନ୍ତୁ ପୃଥିବୀ ପୃଷ୍ଠ କଥା କୁହାଯାଉଛି, ପୃଥିବୀରେ ଏସବୁ 84 ଲକ୍ଷ ଟଙ୍କା ଜୀବ ରହିଛି। ସେମାନେ ଯଦି ପୂଜା କରିକି ଯିବେ ନା, ଆଉ ଯାଆନ୍ତି ଦେବତା ଦେବାନ ଭୂତା ବି ଯାଆନ୍ତି, ଭୂତ ଯା ଯେଉଁମାନେ ଭୂତ ଲୋକମାନେ ପୂଜା କରୁଛନ୍ତି ସେମାନେ ସେଠିକି ଯିବେ, କିନ୍ତୁ ପାପକର୍ମ କରୁଥିବାରୁ ଯେଉଁ ମୁଁ ଏକ୍ଜାକ୍ଟ ଭଲ ଭାବରେ ଜାଣିନି, କିନ୍ତୁ ଯେତିକି ଆମ ଶାସ୍ତ୍ର ଅନୁସାରେ ଆମେ କହୁଛେ ସେ ଅନୁସାରେ, କିନ୍ତୁ ଯଦି ଜଣେ ପାପକର୍ମ ପ୍ରଭୁପାଦମାନେ ଯେ କଥା କହିଛନ୍ତି, ଯଦି ଜଣେ ସୁଇସାଇଡ଼ କଲା ତାହେଲେ ସେ ସ୍ଥୂଳ ଶରୀର ପାଇବ ନାହିଁ, ସୂକ୍ଷ୍ମ ଶରୀରରେ ପାଇବ, କାରଣ ଏଇଟା ପାପକର୍ମର ଫଳ। ମନେକର ଭଗବତ ଗୀତାରେ ଯେଉଁ କୁହାଗଲା, ଯାଆନ୍ତି ଦେବତା ଦେବା, ଯେଉଁମାନେ ଦେବତାମାନଙ୍କୁ ପୂଜା କରିବେ ସେମାନେ ଦେବଲୋକକୁ ଯିବେ, ସେଇଟା ଆପଣଙ୍କ ଏଥିରେ ଆସୁଛି କି? ଚଉରାଶୀ ଲକ୍ଷ ବାଦ ଆହୁରି ବି ଜୀବ ଅଛନ୍ତି ନା, 84 ଲକ୍ଷ କେବଳ ପୃଥିବୀ ପାଇଁ କୁହାଗଲା, 84 ଲକ୍ଷ ଯେଉଁ ଜୀବ ଅଛନ୍ତି ଏ ପୃଥିବୀ ପୃଷ୍ଠରେ ଅଛନ୍ତି, ପୃଥିବୀର ଉର୍ଦ୍ଧ୍ୱରେ ବା ନିମ୍ନରେ ଯେଉଁ ରହିଛନ୍ତି ସେମାନଙ୍କ କଥା କୁହାଯାଉଛି, ସେଥିରେ 84 ଲକ୍ଷ ଆସୁନି। ପୃଥିବୀ ସେଇଟା ଟେମ୍ପରାରି ପାଇଁ ରହିଛି, ଜେନେରାଲି ସେମାନେ ଯାଆନ୍ତି ସେ ଲୋକକୁ, କେଉଁଠି କେଉଁଠି କେସ୍ରେ ଯେଉଁ ଆସକ୍ତି ରହିଛି ବା କ'ଣ ପାଇଁ ରହିଛି, ଯେଉଁଥିପାଇଁ ସେମାନେ ରହିଛନ୍ତି, ଆସକ୍ତି ରହିଛି, ସେ ଆସକ୍ତି ଥିବାରୁ ସେ ସେଇ ରହିଛି ଉଦ୍ଧାର ପାଇବା ପାଇଁ, ସେଥିପାଇଁ ସବୁ ସେମାନେ ସବୁ ସ୍ୱପ୍ନ ଦିଅନ୍ତି ବା ଏସବୁ କରନ୍ତି କରି ସେଇଟା ସେମାନେ ଉଦ୍ଧାର ପାଆନ୍ତି ସେଠୁ। ହଁ, ସେମାନେ ଜଣେ ପ୍ରେତ ଶରୀର ପ୍ରାପ୍ତ ହୋଇଛି ମାନେ ସେଇଟା ମଧ୍ୟ ଇଟ୍ସେଲ୍ଫ ଟିକେ ଜଜମେଣ୍ଟ, ସେଇଟା ପ୍ରେତ ଶରୀର ମନ ଇଚ୍ଛା ପାଇବ ନାହିଁ, କେଉଁ ପ୍ରେତ ଶରୀର ପାଇବ କେଉଁ ତାଙ୍କର ମଧ୍ୟ ପୁଣି ବିବରଣ କାହିଁକି ପ୍ରେତ ରହିଛନ୍ତି ନା, ହଁ, ତେଣୁ ସେଇଟା ମଧ୍ୟ କେତେ ବର୍ଷ ପାଇଁ ପାଇବେ ସେଇଟା ମଧ୍ୟ ଯମରାଜଙ୍କ ଦ୍ୱାରା ସ୍ୱୀକୃତ ହୋଇଛି, ତେଣୁ ସେଇ ଅନୁସାରେ ସେମାନେ ପ୍ରାପ୍ତ ହେଉଛନ୍ତି। ଜୟ ଶ୍ରୀ ଭାଗବତ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଅନନ୍ତ କୋଟି ବୈଷ୍ଣବ ମନ୍ଦିର କି, ବିଦାୟ ଗୋର ବ୍ରହ୍ମାନନ୍ଦେ।